वासुदेवाय। श्रीमद्भागवतम दशम स्कंद 68 अध्याय श्लोक 17। जानी जो देई प्रयुक्तानि, जानी जो देई प्रयुक्तानि, शस्त्रास्त्राणि कुरुद्वह, शस्त्रास्त्राणि कुरुद्वह, हरिस्तानि अच्छिनत्तिक्ष्णैः, हरिस्तानि अच्छिनत्तिक्ष्णैः, शरैरेकैकशस्त्रभिः, शस्त्रिभिः जानि योद्धै प्रयुक्तानि, शस्त्रास्त्राणि कुरुद्वह, हरिस्तानि अच्छिनत्तिक्ष्णैः, यानि योद्धै प्रयुक्तानि, शस्त्रास्त्राणि कुरुद्वह, हरिस्तानि अच्छिनत्तिक्ष्णैः, शरैरेकैकशस्त्रिभिः, यानि योद्धै प्रयुक्तानि, शस्त्रास्त्राणि कुरुद्वह, हरिस्तानि अच्छिनत्तिक्ष्णैः, शरैरेकैकशस्त्रिभिः, यानि योद्धै प्रयुक्तानि, शस्त्रास्त्राणि कुरुद्वह, हरिस्तानि अच्छिनत्तिक्ष्णैः, शरैरेकैकशस्त्रिभिः। अद करिवनि यानि योद्धै प्रयुक्तानि, शस्त्रास्त्राणि कुरुद्वह, हरिस्तानि अच्छिनत्तिक्ष्णैः, शरैरेकैकशस्त्रिभिः। ऐ खाली श्लोक पाठ करदेले तार अर्थ बुझे जाउछि। अवश्य मु आगुरु पढ़ी किंतु विशेष डिफरेन्स ना ओडिया और संस्कृत भितर जाऊ भाव तीनोटि श्लोक रही गोटे सांगे अन्वय तेणु आम अन्य दुटी पाठ करदे। उह्यमान सुपर्णेन पक्षाभ्या निघ्नता गजान गुरुत्मता हनियमाना तुंड पक्ष नखीर गजा पूर्वमेवा विश्वनार्ता नरको युध्य युध्यत। आर अनुवाद होची हे कुरुवीर भगवान हरि से समस्त अस्त्र गुड़ी जहाँ शत्रु सैन्य माने प्रति निक्षेप करते प्रत्येक को तीनोटी तीक्ष्ण स्वर द्वारा नष्ट करी तले पकाईदे। इतिमध्ये भगवान को बहन कर नहीं जाऊ गरुड़ पक्ष थंट एवं पंच द्वारा जो पंजा द्वारा आघात प्राप्त हो हस्ती नगर मध्य प्रवेश कले जद्वारा युद्ध क्षेत्र में कृष्ण को सम्मुखीन होगापी केवल नरकासुर एकाकी बंची रही है। तेणु आमर पुणी आमर भागवत कथा को स्वागत जना जाऊँ कारण गत काली आम गोपालजी कथा आसीगला तेणु आज पुणी आम से गोपाल जो बड़ हो गले लीला से वर्णना कर छोट दिन लीला रही बड़ दिन लीला रही गोपाल वर्तमान भगवान कृष्ण सत्यभामा सहित गरुड़ पृष्ठ से बसिकी युद्ध करक सहित ये लीलाटी 15-22 ये 8 श्लोक वर्णना करें 16 नंबर श्लोक पर्यंत आलोचना करते आज 17 आरंभ करवा गत पूर्व श्लोक आम कही कि भाव में भौमासुर तार अस्त्र जो सैन्य मैंने समस्ते एक समय रे तार सब अस्त्र को छाड़ कृष्ण को हत्या करने भगवान हत्या करने भाव समस्त अस्त्र त्याग छाड़ी तेणु वर्तमान कौन है इस वर्णना करेणु कहते जानी योद्धै प्रयुक्तानि योद्धै ଯାହାନି ଯୋଦ୍ଧେଇ କହିଲେ ଯେଉଁମାନେ ସେ ଯେଉଁ ସୈନ୍ୟମାନେ ଯେଉଁ ପ୍ରଯୁକ୍ତ ଆଣି ଯା ପ୍ରଯୁକ୍ତ କରିଥିଲେ ବା ସର ସବୁ ଛାଡ଼ିଥିଲେ ଶସ୍ତ୍ର ଅସ୍ତ୍ରାଣି କୁରୁଦ୍ଭ କୁରୁଦ୍ଭ କହିବାର ଉଦ୍ଦେଶ୍ୟ ହେଉଛି କୁରୁକୂଳର ଏ ଗୌରବ କୁରୁକୂଳରେ କୁରୁକୂଳରେ ପାଣ୍ଡବମାନେ ଆସୁଛନ୍ତି ଏବଂ କୌରବମାନେ ଆସୁଛନ୍ତି ଏ ସମସ୍ତେ ଆସୁଛନ୍ତି ପୁରୁଙ୍କ ଠାରୁ ଏ ଯଯାତି ମହାରାଜଙ୍କର ଯେଉଁ ପାଞ୍ଚ ପୁତ୍ର ଥିଲେ ସବୁଠାରୁ କନିଷ୍ଠ ପୁତ୍ର ହେଉଛନ୍ତି ପୁରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ ଯଦୁ ବଂଶରେ ଆସୁଛନ୍ତି ଗୋପାଳ ବା କୃଷ୍ଣ ଆସୁଛନ୍ତି ଯଦୁ ବଂଶରେ ଏବଂ କୁରୁ ଯେଉଁ ରହୁଛନ୍ତି ପୁରୁ ପୁରୁ ବଂଶରେ ଆସୁଛନ୍ତି କୌରବମାନେ ପୁରୁଙ୍କ ବଂଶରେ ଜଣେ ଆସିଥିଲେ ତାଙ୍କ ନାଁ ହେଉଛି କୁରୁ କୁରୁଙ୍କର ବଂଶରେ ଆସିଥିଲେ ଜଣେ କୌରବ ପାଣ୍ଡବମାନେ ମଧ୍ୟ କୌରବ କୁହାଯାଏ କିନ୍ତୁ ଏ ଯେଉଁ ମହାଭାରତ ଯୁଦ୍ଧରେ ଧୃତରାଷ୍ଟ୍ର ମହାରାଜ ତାଙ୍କୁ ଅଲଗା କରିକିରି ଦେଖିଲେ କି ମକୁର୍ବତ ସଞ୍ଜୟ ମାମକା ପାଣ୍ଡବା ଶୈବ ସେ ଅଲଗା ଅଲଗା କରିଦେଲେ ନହେଲେ ପାଣ୍ଡବମାନେ ମଧ୍ୟ କୌରବ ଏବଂ ତାଙ୍କର କୁରୁଙ୍କର ଯେଉଁ ରହିଛି ଧୃତରାଷ୍ଟ୍ରଙ୍କର ଯେଉଁ ଶହେ ପୁତ୍ର ଥିଲେ ଏମାନେ ପ୍ରସିଦ୍ଧ କୌରବ ହିସାବରେ ତେଣୁ ଏ ଯେଉଁ ରହିଛନ୍ତି ଏମାନେ ସବୁ କୁରୁକୂଳରେ ଆସୁଛନ୍ତି ଏମାନେ ସବୁ କୁରୁ କୁରୁ କୁରୁଦ୍ଭ ବୋଲି ଉଠି ତାଙ୍କୁ ସମ୍ବୋଧନ କରିଛନ୍ତି ଯେଉଁ ଏଠି ଆଚାର୍ଯ୍ୟମାନେ କହନ୍ତି କୁରୁଦ୍ଭ କହିବାର ଉଦ୍ଦେଶ୍ୟ ଭଗବାନଙ୍କୁ ଏ ଯୁଦ୍ଧକୁ ସେ ଦେଖୁଛନ୍ତି ସୁଖଦେବ ଗୋସ୍ୱାମୀ ଭଗବାନ ଯୁଦ୍ଧ କ୍ଷେତ୍ରରେ ଯେଉଁ କୌଶଳ ବ୍ୟବହାର କରୁଛନ୍ତି ତାକୁ ଦେଖିକିରି ବହୁତ ଆନନ୍ଦିତ ହୋଇକି କୁରୁଦ୍ଭ ବୋଲି ସମ୍ବୋଧନ କଲେ କୁରୁକୂଳରେ ବହୁତ ଯୋଦ୍ଧା ସବୁ ଆସିଛନ୍ତି ଭୀଷ୍ମ ମଧ୍ୟ କୁରୁକୂଳରେ ଆସିଛନ୍ତି ଅର୍ଜୁନ ମଧ୍ୟ କୁରୁକୂଳରେ ଆସିଛନ୍ତି କିନ୍ତୁ ଇଏ ଯେଉଁ ଭଗବାନ ଯେଉଁ ଯୁଦ୍ଧ କରିଛନ୍ତି ଏଭଳି ଯୁଦ୍ଧ କେହି କରିନାହାନ୍ତି କହିବାର ଉଦ୍ଦେଶ୍ୟ ହେଉଛି ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ସେଥିପାଇଁ କୁରୁଦ୍ଭ ବୋଲି ସମ୍ବୋଧନ କରିଛନ୍ତି ଶସ୍ତ୍ର ଅସ୍ତ୍ରାଣି ଶସ୍ତ୍ର ଏବଂ ଅସ୍ତ୍ର ଭିତରେ ତଫାତ୍ ହେଉଛି ବହୁ ବଚନରେ କୁହାଯାଇଛି ବହୁତ ଶସ୍ତ୍ର ବହୁତ ଅସ୍ତ୍ର ସବୁ ଥିଲା ସବୁ ପ୍ରଯୁକ୍ତ କରିଥିଲେ ଭଗବାନଙ୍କୁ ଶସ୍ତ୍ର କହିଲେ ଯେଉଁଟାକ ହସ୍ତରେ ଧରିକିରି ଯୁଦ୍ଧ କରିବେ ଆଉ ଅସ୍ତ୍ର କହିଲେ ଛାଡ଼ିଦେବେ ଛାଡ଼ିଦେବେ ସ୍ଥିର ଇତ୍ୟାଦି ତର ତୀର ତୀର ଇତ୍ୟାଦି ଯେଉଁ ଛାଡ଼ିବେ ଏଇଟା ଆଉ ତାଙ୍କ ପାଖରେ ରହିବ ନାହିଁ ଏଇଟା ଯେଉଁ ଅସ୍ତ୍ର ଧରିକିରି ଯେଉଁଟା ଯୁଦ୍ଧ କରିବେ ସେଇଟା ହେଉଛି ଶସ୍ତ୍ର ଶସ୍ତ୍ର ଏବଂ ଅସ୍ତ୍ର ଭିତରେ ତଫାତ୍ ହେଉଛି ଏଇଟା ତେଣୁ ଯେତେ ଯୋଦ୍ଧାମାନେ ସବୁ ଥିଲେ ଏବଂ ନରକାସୁର ମଧ୍ୟ ସମସ୍ତେ ତାଙ୍କର ଯେଉଁ ଶସ୍ତ୍ର ଅସ୍ତ୍ର ସବୁ ପ୍ରୟୋଗ କରିଥିଲେ ଭଗବାନଙ୍କ ସହିତ ଭଗବାନଙ୍କୁ ଭଗବାନ କ'ଣ ହରି ସେଠି ହରି ଶବ୍ଦ ବ୍ୟବହାର କରାଯାଇଛି ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଆମେ କହିଛେ ହରି ଶବ୍ଦରେ ଅନେକ ଅର୍ଥ ରହିଛି ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରିଛି ମହାପ୍ରଭୁ ଏଇଟା ସନାତନ ଗୋସ୍ୱାମୀଙ୍କୁ ଏ ଯେଉଁ ଆତ୍ମାରାମ ଶ୍ଳୋକରେ ଏ ହରି ଶବ୍ଦଟି ରହିଛି ଏ ହରି ଶବ୍ଦରେ ସେ କଥା କହିଛନ୍ତି ହରିର ଅନେକ ଅର୍ଥ ରହିଛି କିନ୍ତୁ ମୁଖ୍ୟ ହେଉଛି ଦୁଇଟି ହରିର ଅନେକ ଅର୍ଥ ଦୁଇ ମୁଖ୍ୟତମ ସେ ଦୁଇଟି କ'ଣ ନା ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ ସମସ୍ତଙ୍କର ସବୁକିଛି ଅମଙ୍ଗଳକୁ ସେ ହରଣ କରନ୍ତି ଏବଂ ପ୍ରେମ ପ୍ରଦାନ କରିକି ତାଙ୍କର ମନକୁ ମଧ୍ୟ ହରଣ କରନ୍ତି ତେଣୁ ଏଠି ହରି ଶବ୍ଦ ଯେଉଁ କୁହାଯାଇଛି ହରି ସବୁକିଛି ଅମଙ୍ଗଳ ନେଇଯିବେ ଅମଙ୍ଗଳକୁ ଦୂର କରିଦେବେ ତାଙ୍କର ଯେଉଁ ଭବବନ୍ଧନକୁ ଦୂର କରିବେ ଏଇଟା ସବୁଠାରୁ ବଡ଼ ଅମଙ୍ଗଳ ଭବବନ୍ଧନ ଆମେ ଭବବନ୍ଧନରେ ରହିଛେ ଏ ଭବବନ୍ଧନରୁ ମୁକ୍ତ ହେବା ଏତେ ସହଜ ନୁହଁ ଜଣେ ଜାଣନ୍ତି ନାହିଁ ଇଏ ଭୌତିକ ଜଗତରେ ସେ ବନ୍ଧନ ହେଇକି ରହିଛନ୍ତି ବୋଲି ସେ ଜାଣନ୍ତି ନାହିଁ ଜଣେ ପାଶ୍ଚାତ୍ୟ ଜଗତର ଜଣେ ଫିଲୋସଫର ବା ଦାର୍ଶନିକ ଏଇଭଳି ଭାବରେ କହିଛନ୍ତି ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିହ୍ୱେର୍ ଇଜ୍ ଇନ୍ ଚେନ୍ ମନୁଷ୍ୟ ଯେତେବେଳେ ଜନ୍ମ ହେଉଛି ସେ କ'ଣ ମୁକ୍ତ ହିସାବରେ ଜନ୍ମ ହେଉଛି କିନ୍ତୁ ତାହାପରେ ସେ ବନ୍ଦୀ ହୋଇଯାଉଛି କିନ୍ତୁ ପ୍ରକୃତରେ ମନୁଷ୍ୟ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବନ୍ଦୀ ଅବସ୍ଥାରେ ରହିଛନ୍ତି ଭଗବତ ଗୀତା 14 ଅଧ୍ୟାୟରେ ଭଗବାନ କହିଲେ ସତ୍ତ୍ୱ ରଜସ୍ତମ ଇତି ଗୁଣା ପ୍ରକୃତି ସମ୍ଭବାତ୍ ନିବଧ୍ନତି ମହାବାହୋ ଦେହେ ଦେହିନମ ବ୍ୟୟମ ଭଗବାନଙ୍କର ଯେଉଁ 3ଟି ଗୁଣ ରହିଛି ଏ 3 ଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି କିନ୍ତୁ ଇଏ ଏଭଳି ବନ୍ଧନ ଭଗବାନ କରିଛନ୍ତି କେହି ଜାଣନ୍ତି ନାହିଁ ବନ୍ଦୀ ହୋଇକି ରହୁଛୁ ବୋଲି କେହି ଜାଣନ୍ତି ନାହିଁ ଆମେ ଆମେ ଯେ ବଦ୍ଧ ଅବସ୍ଥାରେ ଅଛୁ ବା ଆମେ ବନ୍ଦୀ ହୋଇକିରି ଅଛୁ ବୋଲି କେହି ଜାଣନ୍ତି ନାହିଁ ଇଏ ଗୋଟେ ବଡ଼ ଆଶ୍ଚର୍ଯ୍ୟ ଯେମିତି ଆମେ କହିବା ଗୋଟେ ପିଞ୍ଜରି ଭିତରେ ଗୋଟେ ପକ୍ଷୀ ରହିଛି, ତାକୁ ରଖିଲା ମାନେ ତା'ର ଯେଉଁ ରହିଛି କବାଟଟା ଅଛି, ଦରକାର ଅଛି, ତାକୁ ବନ୍ଦ କରିକି ବନ୍ଦ କରିଦିଆଯାଉ, ସେ ଖୋଲିପାରୁନାହିଁ, ବନ୍ଦ ହୋଇକି ରହୁଛି। କିନ୍ତୁ ଭଗବାନ ଏଭଳି ଗୋଟେ ଜଞ୍ଜିର ତିଆରି କରିଛନ୍ତି, ପିଞ୍ଜରା ତିଆରି କରିଛନ୍ତି ଆମ ଶରୀର, ଆ ଦେହରେ ପାଞ୍ଚଟି ଦ୍ୱାର ରହିଛି ଏବଂ ପାଞ୍ଚଟି ଦ୍ୱାର ଯାକ ସବୁ ଉନ୍ମୁକ୍ତ ରହିଛି। ହେ ପାଞ୍ଚଟି ନା କେତେ, ନବ ନବ ଦ୍ୱାର, ନବ ଦ୍ୱାର ପରେ ଦେଇ ନୈବ କୁରବ ନ କାର, ନଅଟି ଦ୍ୱାର ରହିଛି। ହେ ନଅଟି ଦ୍ୱାର ରହିଲେ ମଧ୍ୟ ମୁକ୍ତ ସବୁ, କିଛି ବନ୍ଦ ନାହିଁ, କିନ୍ତୁ ସେ ବନ୍ଦୀ ହୋଇକି ରହିଛି ଏବଂ ସେ ଜାଣିନାହିଁ ସେ ବନ୍ଦୀ ହୋଇକି ରହିଛି ବୋଲି। ଏଭଳି ଭାବରେ ଭଗବାନ ଆଶ୍ଚର୍ଯ୍ୟ ସବୁ କର୍ମା, ସିଏ ଅଦ୍ଭୁତ କର୍ମା ଭଗବାନ। ତେଣୁ ହରି କହିଲେ ସମସ୍ତଙ୍କ ଅମଙ୍ଗଳ ଦୂର କରନ୍ତି, ଯେଉଁମାନଙ୍କୁ ଏ ଭବବନ୍ଧନ ଦୂର କରିବାଟା ଏ ସବୁଠାରୁ ବଡ଼ ଅମଙ୍ଗଳ, ଏଇଟା ଏ ଅମଙ୍ଗଳକୁ ଦୂର କରିବା ସବୁଠାରୁ ଶ୍ରେଷ୍ଠ ମଙ୍ଗଳକର କାର୍ଯ୍ୟ ଭଗବାନ କରନ୍ତି। ତେଣୁ ଭଗବାନ ସବୁବେଳେ ମଙ୍ଗଳମୟ ବୋଲି କୁହାଯାଏ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ, ସବୁ ଅବସ୍ଥାରେ ସେ ମଙ୍ଗଳମୟ। ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ହତ୍ୟାରି ଗତିଦାୟକ। ତେଣୁ ହରି ଶବ୍ଦ ଏଠି ଯେଉଁ ବ୍ୟବହାର କରାଯାଇଛି, ତାଙ୍କର ସବୁ ମଙ୍ଗଳ ପ୍ରଦାନ କରୁଛନ୍ତି। ତେଣୁ ହରି ତାନି ଅଛିନ୍ନ ତୀକ୍ଷ୍ଣେଇ, ଭଗବାନ ସେମାନେ ସବୁ ଅସ୍ତ୍ର ସବୁ ଛାଡ଼ିଥିଲେ, ସେ ଭଗବାନ ତାକୁ ସବୁ ଛିନ୍ନ ଭିନ୍ନ କରିଦେଲେ। ଅଛିନ୍ନ କେବଳ କହିଲେ ନା ତୀକ୍ଷ୍ଣେଇ ସରେଇ, ତୀକ୍ଷ୍ଣ ସ୍ୱର ଦ୍ୱାରା ଭଗବାନ ଗୋଟିଏ ଗୋଟିଏ ସ୍ୱରକୁ ଏକୈକ ସ୍ତ୍ରୀ, ଗୋଟିଏ ଗୋଟିଏ ସ୍ୱରକୁ ଭଗବାନ ତିନି ତିନୋଟି ସ୍ୱରରେ କାଟିଦେଲେ। ଏଇଟା ଦେଖିକିରି ସୁଖଦେବ ଗୋସ୍ୱାମୀ ବହୁତ ଆଶ୍ଚର୍ଯ୍ୟ ହେଉଛନ୍ତି। ତେଣୁ କୁରୁଦ୍ଭବ ଶବ୍ଦ ବ୍ୟବହାର କରାଯାଇଛି, କୁରୁଦ୍ଭବ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଯେ ସେମାନେ ଯେତେବେଳେ ଅସ୍ତ୍ର ଛାଡ଼ିଲେ, ସେ ଅସ୍ତ୍ର ଭଗବାନ ପାଖକୁ ଯିବା ପୂର୍ବରୁ ଭଗବାନ ପ୍ରଥମେ ତାଙ୍କୁ ହତ୍ୟା କରିଦେଲା, ପୂର୍ବରୁ ଆମେ ବର୍ଣ୍ଣନା କରିଛେ। ତାଙ୍କର ହାତ, ତାଙ୍କର ଜଙ୍ଘ, ତାଙ୍କର କ'ଣ ଉରୁ, ଏସବୁ ସବୁ ତାଙ୍କର କ'ଣ ଗଳା, ଏସବୁ ଛେଦନ କରିଦେଇଥିଲେ ଭଗବାନ ସମସ୍ତଙ୍କର ଗଳା ଛେଦନ, ଖାଲି ନରକାକୁ ଛାଡ଼ିକିଲେ ଅନ୍ୟମାନଙ୍କୁ, ଏମିତିକି ପଶୁମାନେ ମଧ୍ୟ, ପଶୁ ଏ ଯେଉଁ ଆସିଥିଲେ ହାତୀ ଘୋଡ଼ା ଇତ୍ୟାଦି, ତେଣୁ ଏମାନଙ୍କୁ ସବୁ ଭଗବାନ ସବୁ କାଟିଦେଲେ, କାଟିଦେଲେ। ତେଣୁ ଏ ଯେଉଁ କୁହାଗଲା ଯେଉଁ କାଟିଦେଇଛନ୍ତି, ହଁ କାଟିକି ତାପରେ ବର୍ତ୍ତମାନ ସେ ଅସ୍ତ୍ର ସବୁ ଆସିନି, ଭଗବାନଙ୍କୁ ଟଚ୍ କରିନାହିଁ, ଭଗବାନ ପାଖକୁ ଆସିନାହିଁ, ସେ ଶୂନ୍ୟ ରହିଛନ୍ତି। ସେଇଭଳି ଭାବରେ ଯାଉଛନ୍ତି ଭଗବାନ ଟଚ୍ କରି, ତା ପୂର୍ବରୁ ଏସବୁ ଘଟଣା ହେଇଯାଇଛି ବହୁତ ସ୍ପିଡ଼ିଲି। ଭଗବାନ ସେ ଏଇଟା ଚିନ୍ତା କରିପାରିବେନି, ଜଣେ କେମିତି ଗୋଟିଏ ଗୋଟିଏ ସ୍ୱରକୁ ତିନି ତିନୋଟି, ଏବଂ ଜଣେ ଆଚାର୍ଯ୍ୟ କହୁଛନ୍ତି ତିନି ତିନୋଟି ଏକାଥରକେ ଛାଡ଼ିଲେ ତା ନୁହଁ, ଗୋଟିଏ ପରେ ଭଗବାନଙ୍କର ଅଦ୍ଭୁତ କର୍ମା ସିଏ, ଏଇଟା କେହି କରିପାରିବେ ନାହିଁ। ଯେମିତି ବର୍ଣ୍ଣନା କରାଯାଇଛି ମହାଭାରତରେ, ଯେତେବେଳେ ଅର୍ଜୁନ ଯେତେବେଳେ ଶ୍ରୀ ଶ୍ରୀ ସୀତାରାମର କହୁଛନ୍ତି, ଅର୍ଜୁନ ଗୋଟେ ଥର ଏମିତି ହେଇଥିଲା ଶିବଜୀଙ୍କ ସହିତ ଯୁଦ୍ଧ କରି, ଶିବଜୀ ଛଦ୍ମବେଶରେ ଆସିଥିଲେ ଅର୍ଜୁନ ଏବଂ ଶିବଙ୍କର ଗୋଟିଏ ଯେଉଁ ରହିଛି ବାରହାକୁ, ଦୁଇ ଜଣ ଯାକ ତୀର ମାରିଥିଲେ, ବାରହା ମୃତ୍ୟୁବରଣ କରିଥିଲା। ଅର୍ଜୁନ କହିଲା ମୋର ଏ ଶିକାର, ସେ ଲୋକ ଜଣକ ସିଏ ଗୋଟେ ବ୍ୟାଧ ବେଶରେ ଆସିଛନ୍ତି, ସେ ଶିବଜୀ, ସେ କହିଲେ ଇଏ ମୋର ଶିକାର। ଏଇଭଳି ଭାବରେ ତାଙ୍କ ଭିତରେ ଝଗଡ଼ା ହେଇ ଲଢ଼େଇ ଆରମ୍ଭ ହେଇଗଲା। ଯେତେବେଳେ ଅର୍ଜୁନ ଯୁଦ୍ଧ କଲେ ଶିବଜୀ ଖୁସି ହେଇଗଲେ ତାଙ୍କ ଉପରେ, ଏଭଳି ବିଚକ୍ଷଣ ଭାବରେ ଯୁଦ୍ଧ କରିଥିଲେ। ତେଣୁ ଶିବଜୀ ତାଙ୍କ ନିଜ ପରିଚୟ ପ୍ରଦାନ କରି ତାଙ୍କ ପାଶୁପତ ଅସ୍ତ୍ର ପ୍ରଦାନ କରିଥିଲେ ଅର୍ଜୁନଙ୍କୁ। ଅର୍ଜୁନଙ୍କ ପାଖରେ ସବୁ ଦିବ୍ୟ ଅସ୍ତ୍ର ଥିଲା, କିନ୍ତୁ କୌଣସି ଦିବ୍ୟ ଅସ୍ତ୍ର ସେ ବ୍ୟବହାର କରିନଥିଲେ। ମହାଭାରତ ଯୁଦ୍ଧରେ ଦିବ୍ୟ ଅସ୍ତ୍ର କିଛି ବ୍ୟବହାର କରିନଥିଲେ, ବହୁତ ଦେବତାମାନେ ବହୁତ ସବୁ ଦିବ୍ୟ ଅସ୍ତ୍ର ସେ ପ୍ରାପ୍ତ ହୋଇଥିଲେ, ଯାଇଥିଲେ ସ୍ୱର୍ଗକୁ ମଧ୍ୟ ସେ ଯାଇଥିଲେ ଅର୍ଜୁନ, ଏଭଳି ସେ ତାଙ୍କର କଥା ସବୁ ରହିଛି। କିନ୍ତୁ ସିଏ ଅର୍ଜୁନ ଏବଂ ଭୀଷ୍ମଦେବ ମଧ୍ୟ ବହୁତ ଏକ୍ସପର୍ଟ ଯୁଦ୍ଧରେ, କିନ୍ତୁ ତଥାପି ଭଗବାନଙ୍କ ଯେଉଁ ଯୁଦ୍ଧ ଶୈଳୀ ସହିତ କେହି ସମାନ ହୋଇପାରିବେ ନାହିଁ। ଶୁକଦେବ ଗୋସ୍ୱାମୀ ଏଭଳି ସେ ଲୀଳାକୁ ଦେଖୁଛନ୍ତି, ସେ ଲୀଳାଟି ସଂଗଠିତ ହେଉଛି, ତେଣୁ ଦେଖିକରି ବହୁତ ଆନନ୍ଦରେ କୁରୁଦ୍ଭବ ଶବ୍ଦ ବ୍ୟବହାର କରିଛନ୍ତି। ଗୋଟିଏ ଗୋଟିଏ ସ୍ୱରକୁ ତିନୋଟି ସ୍ୱରରେ କାଟିଲେ ଭଗବାନ, କାହିଁକି କାଟିଲେ ନ୍ୟାୟ ସ୍ୱରକୁ ଯଦି ନ କଟାଯିବ ତାହେଲେ ସେ ସବୁ ବିଭିନ୍ନ ପ୍ରକାର ଉତ୍ପାତ ସୃଷ୍ଟି କରିବ। ତେଣୁ ଭଗବାନ ସବୁ ସ୍ୱରକୁ କାଟିଲେ, ଗୋଟିଏ ଗୋଟିଏ ସ୍ୱରକୁ ତିନି ତିନିଟି କରି କାଟିଲେ। ଏତେ ସମୟ କେଉଁଠୁ ରହିଲେଣି ଭଗବାନ? ଅଦ୍ଭୁତ କର୍ମ, ଗୋଟିଏ ମୁହୂର୍ତ୍ତରେ ସବୁ କିଛି କରିପାରିବେ, ଇଏ ଭଗବାନଙ୍କର ଅଦ୍ଭୁତ କର୍ମ, ଅଦ୍ଭୁତ ଶକ୍ତି ରହିଛି ଭଗବାନଙ୍କର। ତେଣୁ ଉହ୍ୟମାନ ସୁପର୍ଣ୍ଣେନ, ତେଣୁ ଏଇଭଳି ଭାବରେ ତା ପରସ୍ପରରେ କହୁଛନ୍ତି ଉହ୍ୟମାନ। ଉହ୍ୟମାନ ଶବ୍ଦର ଅର୍ଥ ହେଉଛି କ'ଣ ନା ଉହ୍ୟମାନ ସୁପର୍ଣ୍ଣ, ଭଗବାନ ଯେଉଁ ଯୁଦ୍ଧ କରୁଛନ୍ତି ସୁପର୍ଣ୍ଣ ବା ସୁପର୍ଣ୍ଣ, ଗରୁଡ଼ଙ୍କୁ ଏଠି ବର୍ଣ୍ଣନା କଲା ଯେ ସୁପର୍ଣ୍ଣ। ସୁପର୍ଣ୍ଣ କହିଲେ ସୁନ୍ଦର ପକ୍ଷ ଯାହାର, ସୁପର୍ଣ୍ଣ କୁହାଯାଏ ଗରୁଡ଼ ଯେତେବେଳେ ପକ୍ଷ ତାଙ୍କର ଚାଳନା କରିକି ଯାଆନ୍ତି ସେ ପକ୍ଷରୁ ବେଦଧ୍ୱନି ଉଚ୍ଚାରିତ ହୁଏ, ସୁପର୍ଣ୍ଣ ବୋଲି କୁହାଯାଏ। ଗରୁଡ଼ଙ୍କର ଗୋଟେ ନାମ ସୁପର୍ଣ୍ଣ, ଗରୁଡ଼ ହେଉଛନ୍ତି ଭଗବାନ, ଭଗବାନଙ୍କର ଗୋଟେ ଜଣେ ବିଭୂତି। ଭଗବତ ଗୀତାରେ ଦଶମ ଅଧ୍ୟାୟରେ ଭଗବାନ କହିଲେ ବୈନତେଯଂଚ ପକ୍ଷୀଣାମ, 30 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ତାଙ୍କ ଭିତରେ ଏ ବିନତାଙ୍କର ସନ୍ତାନ ଯିଏ ରହିଛନ୍ତି ବୈନତେୟ ବା ଏ ଗରୁଡ଼, ଇଏ ହେଉଛନ୍ତି ଭଗବାନ ଜଣେ ବିଭୂତି। ଏ ଗରୁଡ଼ଙ୍କ କଥା ଆସିବ ଏଠି, ସୁପର୍ଣ୍ଣଙ୍କର ମଧ୍ୟ ବହୁତ ଏଠି ରୋଲ୍ ରହିଛି। ତେଣୁ କୁହାଯାଉଛି ଯେ ଉହ୍ୟମାନ ସୁପର୍ଣ୍ଣେନ, ଭଗବାନ ସେଇ ସୁପର୍ଣ୍ଣ ବା ସେଇ ଗରୁଡ଼ ଉପରେ ବସିଛନ୍ତି ଏବଂ ତାଙ୍କ ପାଖରେ ବସିଛନ୍ତି କ'ଣ ସତ୍ୟଭାମ ବସିଛନ୍ତି। ତେଣୁ ଉହ୍ୟମାନ ଏ ଯେଉଁ ତାଙ୍କୁ ବହନ କରୁଛନ୍ତି ସୁପର୍ଣ୍ଣେନ, କିନ୍ତୁ ତା ଦେହରେ ମଧ୍ୟ ସିଏ ମଧ୍ୟ ଯୁଦ୍ଧ କରୁଛନ୍ତି। କିଭଳି ଯୁଦ୍ଧ କରୁଛନ୍ତି ନା ପକ୍ଷାଭ୍ୟାମ ନିଘ୍ନତା ଗଜାମ, ତାଙ୍କର ପକ୍ଷ ଯେତେବେଳେ ବାଡ଼ଉଛନ୍ତି ପକ୍ଷରେ ଆଘାତ କରୁଛନ୍ତି ଗଜମାନ ସବୁ ମଧ୍ୟ ନିଘ୍ନତା, ସେମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ପକ୍ଷୀ ଗରୁଡ଼ଙ୍କର ଏତେ ଶକ୍ତି ରହିଛି, ଗରୁଡ଼ଙ୍କ ଏତେ ଶକ୍ତି ରହିଛି। ପୂର୍ବରୁ ବର୍ଣ୍ଣନା କରାଯାଇଛି ଗରୁଡ଼ ଯାଇକରି ସ୍ୱର୍ଗରୁ ସେ ଅମୃତକୁ ଆଣିଥିଲେ, ସ୍ୱର୍ଗରୁ ଅମୃତ ଆମେ ଗୋଟେ ଥର କହିଥିଲେ। ଏ ଭିନ୍ନତା ଏବଂ କଦ୍ରୁଙ୍କ ଭିତରେ ଯେଉଁ ଶତ୍ରୁତା ଥିଲା ଏସବୁ ଘଟଣା ରହିଛି, ଦୁଇ ଭଉଣୀ ଅବଶ୍ୟ ସେମାନେ ହେବେ, ଏସବୁ କଥା ଆମେ ବର୍ଣ୍ଣନା କରିଥିଲେ। ତେଣୁ ଗରୁଡ଼ ଯାଇକରି ସ୍ୱର୍ଗରୁ ଏଇ ଅମୃତକୁ ଆଣିଥିଲେ, ଅମୃତ ଆଣିଥିଲା ବେଳେ ଦେବତାମାନେ ସବୁ ତାଙ୍କ ସହ ଯୁଦ୍ଧ କରିଥିଲେ, କିନ୍ତୁ ଗରୁଡ଼ଙ୍କର ଏତେ ଶକ୍ତି ରହିଛି ଦେବତାମାନେ ପରାସ୍ତ ହୋଇଗଲେ। ତେଣୁ ଗରୁଡ଼ ସେ ଅମୃତ ଆଣିକି ଆସିଥିଲେ, ଗରୁଡ଼ଙ୍କର ଏତେ ଶକ୍ତି ରହିଛି ଗରୁଡ଼। ଆମ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, ଇଏ ଭଗବାନ ଏସବୁ ଶକ୍ତି ପ୍ରଦାନ କରିଛନ୍ତି, ଯାହାର ଯେତେ ଶକ୍ତି ରହିଛି ଏ ଶକ୍ତି ପ୍ରକୃତରେ ଭଗବାନ ଦେଇଛନ୍ତି। ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି, କାକକେ ଗରୁଡ଼ କରେ ଏ ତୁମାର ଗୁଣ, ଗୋଟେ କୁଆକୁ ମଧ୍ୟ ଭଗବାନ ଗରୁଡ଼ କରିପାରିବେ, ଭଗବାନଙ୍କର ଶକ୍ତି ରହିଛି। ପଙ୍ଗୁ ଲଙ୍ଘାଇ ଗିରିଂ ମୁଖଂ କରୁଛି ବା ଚାଳଙ୍ଗ, ଆମେ କହୁଛେ ନା ଭଗବାନ ଏଭଳି ଭାବରେ ଅଦ୍ଭୁତ କର୍ମ ସିଏ, ଭଗବାନ କୃପା କରିଦେଲେ କ'ଣ ନ ହେଇପାରିବ, ଅସମ୍ଭବକୁ ସମ୍ଭବ ହେଇପାରିବ, କର୍ତ୍ତୁମ ଅକର୍ତ୍ତୁମ ଅନ୍ୟଥା କର୍ତ୍ତୁମ ସମର୍ଥ, ଭଗବାନ ସବୁକିଛି କରିପାରିବେ। ଗରୁଡ଼ ଏତେ ଶକ୍ତି ପାଇଲେ କେମିତି ନା, ଭଗବାନଙ୍କର ଭକ୍ତ ହେଇଥିବାରୁ, ମାନେ ଭଗବାନ ଭକ୍ତ ହେଇଗଲେ ଏଇଭଳି ଭାବରେ ଅସାଧାରଣ ଶକ୍ତି ପ୍ରାପ୍ତ ହେଇଯିବେ। ଆମେ କହୁଥିଲୁ ସେଦିନ ଯଶ୍ୟ ଅସ୍ତି ହରେର ଯଶ୍ୟ କ'ଣ ଭଗବାନ ଭଗବାନ ଭକ୍ତଙ୍କର ସବୁ ଗୁଣ ଆସି ପହଞ୍ଚିବ, ଯଶ୍ୟ ଭକ୍ତିର ଭଗବତୀ ଅକିଞ୍ଚନା ସର୍ବେ ଗୁଣେ ତତ୍ର ସମାସତି ସୁରା, ହରାଉ ଭକ୍ତ ସେ କୃତ ମହତ୍ ଗୁଣା ମନୋରଥେନା ସତି ଧାବତ ବହି। ଭଗବାନଙ୍କର ଭକ୍ତ ହେଇଗଲେ ସବୁ ଭଲ ଗୁଣ ଆସି ପହଞ୍ଚିବ, ଦେବତାମାନଙ୍କର ଭଲ ଗୁଣ ଆସି ପହଞ୍ଚିବ। ଦେବତାମାନଙ୍କର ମଧ୍ୟ କିଛି କିଛି ଦୋଷ ରହିଛି, କିନ୍ତୁ ସେ ଦୋଷ ଆସିବ ନାହିଁ, ଭକ୍ତଙ୍କ ପାଖରେ ସବୁ ଗୁଣ ହିଁ ଆସିବ, ଏତେ ରହିଛି ଭକ୍ତଙ୍କର ଶକ୍ତି, ଆମେ ଚିନ୍ତା କରିପାରିବା ନାହିଁ। ଥରେ ଜଣେ ପ୍ରଭୁପାଦ ପ୍ରଶ୍ନ ପଚାରିଲେ, ବହୁତ ଯୋଗୀ ଅଛନ୍ତି, ବହୁତ କ'ଣ ଅଦ୍ଭୁତ କାମ ସେମାନେ କରନ୍ତି, ବହୁତ ତାଙ୍କର ରହିଛି ଯୋଗସିଦ୍ଧି ସବୁ ରହିଛି, ଆଉ ଆପଣଙ୍କର ଟିକେ ଯୋଗସିଦ୍ଧି ଦେଖାନ୍ତୁ। ତେଣୁ ପ୍ରଭୁପାଦ ମହାରାଜ କହିଲେ, ତାଙ୍କ ସହିତ ସବୁ ରହିଥିଲେ ପାଶ୍ଚାତ୍ୟ ଜଗତର ସବୁ ସବୁ ଆସିଥିଲେ ସବୁ ଭକ୍ତମାନେ ତାଙ୍କ ଶିଷ୍ୟମାନେ, ତେଣୁ କହିଲେ ଦେଖ ଏମାନେ ସବୁ ହ୍ୱାଇଟ୍ ଏଲିଫେଣ୍ଟ, ହ୍ୱାଇଟ୍ ଏଲିଫ୍ୟାଣ୍ଟ ଏମାନେ ଡ୍ୟାନ୍ସ କରୁଛନ୍ତି, ଆଗରୁ କ'ଣ କରୁଥିଲେ ଆଉ ବର୍ତ୍ତମାନ କ'ଣ କରୁଛନ୍ତି ସିଏ ଦେଖନ୍ତୁ। ପ୍ରଭୁପାଦ ଯଦି ନ ଆସିଥାନ୍ତେ ତାହେଲେ କ'ଣ ହେଇଥାନ୍ତା ତାଙ୍କ ଜୀବନ, ଆମେ ଚିନ୍ତା। ଆମର ମଧ୍ୟ ସେଇ କଥା, ଆମେ ଯଦି ଏଇ ଧାରାକୁ ନ ଆସିଥାନ୍ତେ ଆମର ଅବସ୍ଥା କ'ଣ ହେଇଥାନ୍ତା। ଆମର କୁହାଯାଏ ବହୁତ ବଡ଼ ବଡ଼ ଉପକାର ସବୁ ଲୋକମାନେ କରୁଛନ୍ତି, କିନ୍ତୁ ଏ ଭୌତିକ ମାୟାର ଜଗତରୁ ଜଣେ ବ୍ୟକ୍ତିକୁ ଉଦ୍ଧାର କରିବା ଇ ଆଠରୁ ବଳିଆ ଉପକାର କିଛି ନାହିଁ। ଆମେ ଏଇଭଳି ଭାବରେ ଅନନ୍ତ ଯୁଗରୁ ରହିଛେ, ଏ ଭୌତିକ ଜଗତରେ ଘୁରି ବୁଲୁଛେ, କିନ୍ତୁ ଏ ଯେଉଁ ଆସିଲେ ଭଗବାନଙ୍କ ଶରଣରେ ଆସିଲେ ଏଇଟା ହେଉଛି ବଡ଼ କୃପା। ଗୁରୁଦେବ ବଡ଼ କୃପା କରିକିରି ଏଇଟା କଲେ, ପ୍ରଭୁପାଦ ମହାରାଜ କର ଏଇଟା ବଡ଼ କୃପା। ଏଇଟା ଭବବନ୍ଧନରୁ ମୁକ୍ତ ହେବା ଏତେ ସହଜ ନୁହଁ, ଅନନ୍ତ କାଳ ଧରି ରହିଥାନ୍ତେ ଏଇଠି କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଆମେ ଭଗବାନଙ୍କଠୁ ବିମୁଖ ହେଇଯାଇଛେ, ଭଗବାନଙ୍କୁ ଜାଣିନାହିଁ। ଏମିତି ଭଗବତ ଗୀତାରେ ଭଗବାନ କହିଲେ ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ଜାଣୁଛନ୍ତି। ତେଣୁ ଏଇଥିରୁ ଆମେ ଅନୁଭବ କରିବା, ବର୍ତ୍ତମାନ ଜାଣିପାରିବା କିଭଳି ଭାବରେ ମନୁଷ୍ୟ ସମାଜର ଅବସ୍ଥା ବର୍ତ୍ତମାନ, ସବୁ ସମୟରେ ଏଇଟା ସବୁ ସମୟରେ ଲୋକମାନେ ଭୌତିକ ଜଗତରେ ଆସିଛନ୍ତି ମାନେ ଏ ଭବବନ୍ଧନରେ ସେମାନେ ରହିଯାଇଛନ୍ତି, ସେମାନେ ଚିନ୍ତା କରୁନାହାନ୍ତି ଆମେ ଭବବନ୍ଧନରୁ ମୁକ୍ତ ହେଉ ବୋଲି। ତେଣୁ ଏ ଗରୁଡ଼ ଏତେ ଯେଉଁ ଶକ୍ତି ପ୍ରାପ୍ତ ହେଇଛନ୍ତି ଭଗବାନ ସେ ଶକ୍ତି ଦେଇଛନ୍ତି, ଦେବତାମାନଙ୍କୁ ପରାସ୍ତ କରିଦେଲେ ଏକୁଟିଆ ଗରୁଡ଼ ଏକୁଟିଆ। ଆ ପରେ ମଧ୍ୟ ଏଇ ଯେଉଁ ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ କେମିତି ସେ ଗରୁଡ଼ ପୁଣି ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବେ, ଇନ୍ଦ୍ର ଯୁଦ୍ଧ ନିଜେ କରିବେ ନାହିଁ, ଏସବୁ କଥା ଆସିବା ପରେ ଆସିବ ସେଇଟା, ଏଇ ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏଇ ଗରୁଡ଼ ଏଇଭଳି ଶକ୍ତି ରହିଛନ୍ତି, ସୁପର୍ଣ୍ଣ ଉଭା ଉହ୍ୟମାନ ସୁପର୍ଣ୍ଣ ପକ୍ଷାଭ୍ୟାଂ ନିଘ୍ନତା ଗଜାନ, ତାଙ୍କର ପକ୍ଷ ଯେଉଁ ରହିଛି ପକ୍ଷରେ ଗଜମାନଙ୍କୁ ସବୁ ହତ୍ୟା କରିଦେଉଥିଲେ। ଆ ପୂର୍ବରୁ ଆମେ ଶୁଣିଥିଲେ ଭାଗବତ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟ ଏବଂ ସତର ଅଧ୍ୟାୟରେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଥିଲା, କେମିତି କ'ଣ ଗରୁଡ଼ କାଳିଅ ସହିତ ଯୁଦ୍ଧ କରିଥିଲେ, କାଳିଅ ଯେଉଁ କାଳିଅ ସହିତ ଭଗବାନ ଦମନ କରିଥିଲେ, କାଳିଅ ଦମନ ଲୀଳାଟି ହେଇଥିଲା ଏ ଲୀଳା ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ଗରୁଡ଼ଙ୍କର ଗୋଟିଏ ପକ୍ଷାଘାତରେ ସେ ଯାଇକି ବହୁତ ଦୂରରେ ପଡ଼ିଲା, ମୁଣ୍ଡ ବୁଲିଗଲା, ତାର ଏତେ ତାର ଶକ୍ତି ଥିଲା, ଏତେ ବିଷ ଥିଲା, ହଜାର ଫଣା ଥିଲା ତାର, ହଜାରେ ଫଣା ଥିଲା, କିନ୍ତୁ ଗୋଟିଏ ପକ୍ଷାଘାତରେ ସେ ମୁଣ୍ଡ ବୁଲେଇଗଲା ତାର। ଏସବୁ ଲୀଳା ବର୍ଣ୍ଣନା କରାଯାଇ ଗରୁଡ଼ଙ୍କର ଏତେ ଶକ୍ତି ରହିଛି, ଶକ୍ତି ରହିଛି। ତେଣୁ ସେ କ'ଣ କରୁଛନ୍ତି, ଭଗବାନ ଧାରଣ କରୁଛନ୍ତି, ଭଗବାନ ବହନ କରୁଛନ୍ତି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ତା ସହିତ ମଧ୍ୟ ସେ କ'ଣ କରୁଛନ୍ତି ନା ପକ୍ଷାଭ୍ୟାଂ ନିଘ୍ନାତୁକ ଯାନ, ସେ ଯେଉଁ ଯାଉଛନ୍ତି ଭଗବାନ ଯାଉଥିବେ ଯୁଦ୍ଧରେ, ଯେଉଁ ତୀର ମାରିକି ଯାଉଥିବେ ଯାହା ବି ହଉ କ'ଣ ହେଇକିରି ସେ ଯେଉଁ ପକ୍ଷ କରୁଛନ୍ତି ଚାଳନା କରୁଛନ୍ତି, ସେ ପକ୍ଷ ଚାଳନାରେ ଗଜମାନେ ସେ ମୃତ୍ୟୁବରଣ କରିଯାଉଛନ୍ତି। ସାଇଡ଼ରେ ଯେଉଁ ଗଜ ସବୁ ରହିଲେ ତାଙ୍କ ଦୁଇପଟେ ଦୁଇ ପକ୍ଷ ରହିଛି, ଦୁଇପଟେ ଯେଉଁ ରହିଲା ଗରୁଡ଼ଙ୍କର ବିରାଟ ଆକାର ରହିଛି, କ୍ଷୁଦ୍ର ଆକାର ହେଇପାରିବ ବିରାଟ ଆକାର ହେଇପାରିବ। ଏ ଲୀଳାଟି ଆମେ ଶୁଣିଛେ ଭାଗବତମ ଅଷ୍ଟମ ସ୍କନ୍ଧରେ, ଯେତେବେଳେ ପଞ୍ଚମ ପାଞ୍ଚରୁ ବାର ଏ ଆଠଟି ଅଧ୍ୟାୟରେ ସମୁଦ୍ର ମନ୍ଥନ ଲୀଳାଟି ବର୍ଣ୍ଣନା କରାଯାଇଛି, ସେହି ସମୟରେ ବର୍ଣ୍ଣନା କରାଯାଇଛି ଗରୁଡ଼ ଯେତେବେଳେ ଦେବତାମାନେ ଏ ଅସୁରମାନେ ଏ ମନ୍ଦର ପର୍ବତକୁ ଆଣିକି ଆସିଲେ, ଉପାଡ଼ିଦେଲେ, ଏତେ ଶକ୍ତି ଥିଲା ତାଙ୍କ ପାଖରେ, ସୁନାର ପର୍ବତ ଇଏ ମନ୍ଦର ପର୍ବତ ଦଶ ହଜାର ଯୋଜନ ତାର ଉଚ୍ଚତା ଥିଲା, କିନ୍ତୁ ସେମାନେ ଯେଉଁ ଆଣିଲେ ଦେବତାମାନେ ଅସୁରମାନେ ସବୁ ମିଶିକି ଆସୁଛନ୍ତି, କିନ୍ତୁ ଓଜନ ଏତେ ରହିଛି ପଡ଼ିଗଲା ତଳେ, ତଳେ ଯେଉଁ ପଡ଼ିଗଲା ତା ସହିତ ଭିତରେ ତା ତଳେ ସବୁ ଦେବତାମାନେ ଏବଂ ଅସୁରମାନେ ମଧ୍ୟ ମୃତ୍ୟୁବରଣ କଲେ। ଏସବୁ ଲୀଳାଟି ବର୍ଣ୍ଣନା କରାଯାଇଛି ଆ ପୂର୍ବରୁ, କିନ୍ତୁ ଦେବତାମାନେ ଏ ଅବସ୍ଥାରେ ଭଗବାନ ପୁଣି ସ୍ମରଣ କଲେ, ଭଗବାନ କହିଲେ ଏଭଳି ଯୁଦ୍ଧ ଏ କ'ଣ ସମୁଦ୍ର ମନ୍ଥନ କର, ତୁମ ସମୁଦ୍ର ବାହାରିବ ତୁମେ ପିଇବ, ଏସବୁ କଥା ଭଗବାନ କହିଥିଲେ, କିନ୍ତୁ ଇଏ କ'ଣ ଆରମ୍ଭରୁ ତ ଏସବୁ ମୃତ୍ୟୁବରଣ କଲେଣି ଆଉ କ'ଣ ସମୁଦ୍ର ମନ୍ଥନ କ'ଣ ହେବ। ଏଇଭଳି ଭାବରେ ଯେତେବେଳେ ଚିନ୍ତା କରୁଥିଲେ ଭଗବାନ ଆସି ପହଞ୍ଚିଗଲେ, ଗରୁଡ଼ ଧ୍ୱଜ ଗରୁଡ଼ ପୃଷ୍ଠରେ ଆସି ପହଞ୍ଚିଗଲେ, ଗରୁଡ଼ ପୃଷ୍ଠରେ ପହଞ୍ଚିକରି ଭଗବାନ କ'ଣ କଲେ ନା ସେ କ'ଣ ହସ୍ତେନ ଏକେନ ଲୀଳା ଭଗବାନ ସେ ଯେଉଁ ରହିଛି ମନ୍ଦାର ପର୍ବତକୁ ଗୋଟେ ବାମ ହାତରେ ଗୋଟେ ଲୀଳାରେ ଲୀଳାରେ ଖେଳରେ ଖେଳରେ ଟେକିଦେଲେ, ଲୀଳାରେ ଟେକିଦେଲେ ଏବଂ ସେ ଗରୁଡ ପୃଷ୍ଠରେ ରଖିଲେ, ସେ ମନ୍ଦାର ପର୍ବତକୁ ରଖିଲେ 10,000 ଯୋଜନ ରହିଛି ତା'ର ବିସ୍ତାର ରହିଛି ଏବଂ ଉଚ୍ଚତା ଆଉ କ'ଣ ତା'ର ଇଏ ଥିବ। ତେଣୁ ଏଇଭଳି ଭାବେ ରଖିକରି ତାପରେ ଦେବତାମାନେ ହିଁ ଅସୁରମାନେ ବସିଲେ, ଭଗବାନ ବସିଲେ, ଦେବତା ଏବଂ ଅସୁରମାନେ ବସିଲେ। ଗରୁଡ଼ ତାପରେ ଚାଲିଲେ, ଗରୁଡ଼ ଗୋଟେ ପକ୍ଷ ବାହାରି ଯାଇ ପହଞ୍ଚିଗଲେ ସମୁଦ୍ର, କ୍ଷୀର ସମୁଦ୍ର ତଟରେ। ଗରୁଡ଼ଙ୍କର ଆକାରକୁ ବୃଦ୍ଧି କରିପାରିବେ, ଯେମିତି ହନୁମାନ ଆମେ ଶୁଣୁଛେ, ହନୁମାନ ଯେତେବେଳେ ସମୁଦ୍ର ପାର କରୁଥିଲେ ସେହି ସମୟରେ ଯେଉଁ ସମୁଦ୍ର ଭିତରେ ଥିଲେ ଯେଉଁ କ'ଣ ତାଙ୍କ ନାଁ ସୁରମା କ'ଣ ତାଙ୍କ ସିଏ ଗୋଟେ ସିଏ କ'ଣ କଲେ ସେ ପରୀକ୍ଷା କରୁଥିଲେ ଗିଳି ଦେବା ପାଇଁ ଯୋଜନ କଲେ, ବିସ୍ତାର କଲେ ପକ୍ଷକୁ ତାଙ୍କ କ'ଣ ମୁଖକୁ ବିସ୍ତାର କରୁଥିଲେ। ଯେତେ ବିସ୍ତାର କରୁଥିଲେ ହନୁମାନ ମଧ୍ୟ ସେତିକି ବିସ୍ତାର ହେଉଥିଲେ। ଇଏ ଯୋଜନ ଗୋଟେ ଯୋଜନ କଲାବେଳୁ ସିଏ ଦୁଇ ଯୋଜନ ହୋଇଗଲେ, ଏମିତି ହେଇ ବଢ଼ି ବଢ଼ିକା ଯାଉଥିଲା, ଏମିତି ବର୍ଣ୍ଣନା କରାଯାଇଛି ରାମାୟଣରେ। ତେଣୁ ଏହିଭଳି ଭାବରେ ବିରାଟ ମୁଖ ଯେତେବେଳେ ଇଏ କଲା ସେ ବିସ୍ତାର କରିଥିଲା, ସେହି ସମୟରେ ହନୁମାନ ଗୋଟେ କ୍ଷୁଦ୍ର ରୂପ ଧରିକି ତା ଭିତରେ ପ୍ରବେଶ କରି ପଳାଇ ଆସିଲେ। ଏ ଲୀଳାଟି ରହିଛି ଆମର ରାମାୟଣରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି। ତେଣୁ ଇଏ ପରୀକ୍ଷା କରୁଥିଲେ, ତାପରେ ସେ ତାଙ୍କୁ ଆଶୀର୍ବାଦ କଲେ, ଏସବୁ କଥା ରହିଛି। ତେଣୁ ଇଏ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ନିଜକୁ ବିସ୍ତାର କରିପାରନ୍ତି ସିଏ, ଗରୁଡ଼ ମଧ୍ୟ ସେଇଭଳି ଭାବରେ ବିସ୍ତାର କରୁଥିଲେ। ତେଣୁ ଏ ଯେଉଁ ଦୁଇ ପକ୍ଷରେ ଦୁଇ ସାଇଡ଼ରେ ଯିଏ ରହିଲେ ଗଜମାନେ ସବୁ ରହିଛନ୍ତି, ପକ୍ଷାଭ୍ୟାମ ନିଘ୍ନତା ଗଜାନ, ଗଜମାନଙ୍କୁ ନିଜ ପକ୍ଷ ଦ୍ୱାରା ଆଘାତ କରିକି ତାଙ୍କୁ ହତ୍ୟା କରୁଥିଲେ। ଏବଂ ଗୁରୁତ୍ମତା ହନ୍ୟମାନ ତୁଣ୍ଡ ପକ୍ଷ ନଖେର ଗଜା, ଗରୁତ୍ମତା ହେବା ଗୁରୁ ଗୁରୁତ୍ମତା ଗରୁଡ଼ ଏଇଟା ଗରୁତ୍ମତା ହେବା କଥା, ହଁ ଗୁରୁତ୍ମତା। ଗରୁଡ଼ କ'ଣ କଲେ ନା ଆଉ ପୁଣି ଆଉ କାହାକୁ ହତ୍ୟା କଲେ ନା ନିଜ ତୁଣ୍ଡରେ ଏବଂ ପକ୍ଷ ଏବଂ ନଖେଇ ଗଜା, ଗଜା କହିଲେ ଏ ଯେଉଁ କ'ଣ ହାତୀମାନଙ୍କୁ ଏହିଭଳି ହତ୍ୟା କରୁଥିଲେ, ପକ୍ଷାଘାତରେ ହାତୀମାନଙ୍କୁ ହତ୍ୟା କରୁଥିଲେ ଏବଂ ତୁଣ୍ଡରେ ମଧ୍ୟ ପକ୍ଷାଭ୍ୟାମ ଗୁରୁତ୍ମତା ହନ୍ୟମାନ ତୁଣ୍ଡ ତାର ଚଞ୍ଚୁରେ ତୁଣ୍ଡରେ ଖୁଣ୍ଟିକିରି ବା କରିକିରି ତାକୁ ମଧ୍ୟ ମୁଁ ତା ହତ୍ୟା କରିଦେଉଥିଲେ। ତୁଣ୍ଡରେ ଏତେ ଶକ୍ତି ରହିଛି ତାଙ୍କର, ପକ୍ଷରେ ରହିଛି ନଖେଇ, ତାଙ୍କ ନଖ ଯେଉଁ ରହିଛି ସେ ନଖରେ ମଧ୍ୟ ଆଖିରେ ମଧ୍ୟ ଏ ହାତୀମାନଙ୍କୁ ହତ୍ୟା କରୁଥିଲେ। ଗରୁଡ଼ ଭଗବାନଙ୍କର ସେବା କରୁଥିଲେ, ଗରୁଡ଼ ମଧ୍ୟ ଯୁଦ୍ଧରେ ଭଗବାନଙ୍କୁ ସେବା କରୁଥିଲେ। ତେଣୁ ଏଠି କହୁଛନ୍ତି ତା'ପରେ ଶ୍ଳୋକରେ କୁହାଯାଇଛି, ପୁର ମେବା ବିଶ୍ୱନାର୍ତ୍ତା ନରକୋ ଯୁଦ୍ଧ ଯୁଦ୍ଧତ, ପୁରମେବା ପୁରମେବା ଅର୍ଥ ହେଉଛି ହଁ ସେମାନେ ଯେଉଁ ଏସବୁ କେତେଜଣ ମୃତ୍ୟୁବରଣ କଲେ ଆଉ କେତେଜଣ କ'ଣ ଡରିକିରି ପଳାଇଗଲେ, ପୁରମ ଏବ ଅବିଶ୍ୱନ ନିଜ ନିଜ ଯେଉଁ ରହିଛି ପ୍ରାଗ ଜ୍ୟୋତିଷ ପୁର ଯାଇ ରହିଛି ନଗରକୁ ପଳାଇଗଲେ, ଆଉ ଯୁଦ୍ଧ କଲେ ନାହିଁ, ସେମାନେ ସେ ପଳାଇଗଲେ। ପୁରମ ଏବ ଅବିଶ୍ୱନ ଆର୍ତ୍ତା ବହୁତ ଦୁଃଖ ଦୁଃଖ ହେଇକି ଦୁଃଖିତରେ ସେ ପଳାଇଗଲେ, ଆଉ ଯେଉଁମାନେ ବଞ୍ଚିକି ରହିଥିଲେ ସେମାନେ ପଳାଇଗଲେ, ଯୁଦ୍ଧ ଛାଡ଼ିକି ପଳାଇଗଲେ ଗଜମାନେ। ତେଣୁ ଏଠି କୁହାଯାଉଛି ଆର୍ତ୍ତା ନରକ ଯୁଦ୍ଧି ଅଯୁଦ୍ଧତ, ତେଣୁ ସବୁ ପଳାଇଗଲେ କେବଳ ନରକ ହିଁ ରହିଲା, ଆଉ କେହି ରହିଲେନି, ପଳାଇଗଲେ ସବୁ, ଆଉ ସବୁ ତ ମୃତ୍ୟୁବରଣ କଲେ, ଯେଉଁ ଯୋଦ୍ଧାମାନେ ସବୁ ଥିଲେ ସବୁ ମୃତ୍ୟୁବରଣ କଲେ, ଏବଂ ଏ ଯେଉଁ ଗଜମାନେ ସବୁ ଥିଲେ ଅଶ୍ୱମାନଙ୍କୁ ମଧ୍ୟ ଭଗବାନ ହତ୍ୟା କରିଥିଲେ, ଗଜମାନଙ୍କୁ ମଧ୍ୟ ହତ୍ୟା କରିଛନ୍ତି ଆପୂର୍ବ ବର୍ଣ୍ଣନା କରାଯାଇଛି, ଆଉ ଏମାନେ ମଧ୍ୟ ଗରୁଡ଼ ମଧ୍ୟ ତାଙ୍କୁ ସବୁ ହତ୍ୟା କରୁଛନ୍ତି। ତେଣୁ ଆଉ ଯେଉଁମାନେ ବଞ୍ଚିକି ରହିଲେ ସେମାନେ ଭୟ କରିକି ପଳାଇଗଲେ ସବୁ, ଆର୍ତ୍ତା ବହୁତ କଷ୍ଟ ଦୁଃଖରେ ପଳାଇଗଲେ। ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ଏ ଭଗବାନ ଚାହିଁଥିଲେ ସବୁ ହତ୍ୟା କରିପାରିଥାନ୍ତେ, କିନ୍ତୁ ଭଗବାନ ମଧ୍ୟ ସେ ଗଜକୁ ନେଇକି ଯିବେ, ଗଜକୁ ଆସିଯାଇଛି ଐରାବତ, ଏମାନେ ସବୁ ଐରାବତ ବଂଶରେ ସବୁ ଆସୁଛନ୍ତି, ଆମେ ଆଗରୁ କହିଥିଲେ ଐରାବତ, ତେଣୁ ଭଗବାନ ମଧ୍ୟ ଏ ଗଜକୁ ତାଙ୍କୁ ନେବେ, ତାଙ୍କର ନିଜ ସୈନ୍ୟ ବାହିନୀରେ ଏ ଗଜକୁ ରଖିବେ। ତେଣୁ ଏମାନଙ୍କୁ ହତ୍ୟା କରିନାହାନ୍ତି କରିନଥିଲେ। ତେଣୁ ପୁରମେବା ଅବିଶ୍ୱନ୍ ଅବିଶ୍ୱନ୍ ଆର୍ତ୍ତା ନରକୁ ଯୁଦ୍ଧ ଯୁଦ୍ଧତ। ତେଣୁ ଆଉ ସେ ଯୁଦ୍ଧ କ୍ଷେତ୍ରରେ କେବଳ ନରକ ରହିଲା, ଆଉ କିଏ ରହିଲେ ନାହିଁ। ନରକ ମଧ୍ୟ ଏତେ ତାଙ୍କର ରହିଛି, ସବୁ ସବୁ କ'ଣ ସୈନ୍ୟମାନେ ସବୁ ମୃତ୍ୟୁବରଣ କରିଗଲେ ଏସବୁ ହେଲା, କିନ୍ତୁ ନରକର ଭୟ ହିଁ ନାହିଁ। ଭଗବାନ ଯୁଦ୍ଧ କରେ ତାଙ୍କର ସେତିକି ରହିଛି, କ'ଣ ତାଙ୍କର ସେଇଭଳି ଭାବରେ ନିର୍ଭୟରେ ଯୁଦ୍ଧ କରୁଛନ୍ତି, ତାଙ୍କର ସେଇଭଳି ଭାବରେ କୌଣସି ଭୟ ଆସୁନାହିଁ ଯୁଦ୍ଧ କରେ, ସେତିକି ଭଳି ଶକ୍ତି ରହିଛି, ଏଇଭଳି ରହିଛି ନରକ। ତେଣୁ ନରକ ଯୁଦ୍ଧ ଯୁଦ୍ଧ ତ ନରକ ବର୍ତ୍ତମାନ ଏକୁଟିଆ ଭଗବାନ ସହ ଯୁଦ୍ଧ କରିବେ, ନରକ ବିନାଶ ଭଗବାନ ବିନାଶ କରିବେ, ନରକ ପୁଣି ସବୁ ଅସ୍ତ୍ର ଛାଡ଼ିବ, ଅସ୍ତ୍ର ଛାଡ଼ିଲା ବେଳେ ଏଇଟା କହିବେ ସତ୍ୟଭାମ କହିବେ ତାଙ୍କୁ ହତ୍ୟା କରନ୍ତୁ ବୋଲି, ସତ୍ୟଭାମ କହିବେ ଆମେ କହିଛୁ ସେଇଟା ନା। ଇଏ ହେଉଛନ୍ତି ଭୂମିଦେବୀଙ୍କର ଅବତାର ଆସିଛନ୍ତି, ଭୂମିଦେବୀଙ୍କର ଇଏରେ ଭୂମିଦେବୀ ଯେତେବେଳେ ଅନୁମତି ଦେବେ ତାହେଲେ ଭଗବାନ ହତ୍ୟା କରିବେ, ଏଇଟା କଥା ହେଇଥିଲା। ତେଣୁ ଏପରେ ସବୁ ବର୍ଣ୍ଣନା କରାଯିବ। ତେଣୁ ଏଇସବୁ ରହିଛି ପୁରମେବା ବିଷନ୍ ଆର୍ତ୍ତା ନରକୋ ଯୁଦ୍ଧ ଯୁଦ୍ଧତ, ନରକ ଏଇଭଳି ଭାବରେ ଯୁଦ୍ଧ ଭଗବାନ ସହିତ ଏକୁଟିଆ ଯୁଦ୍ଧ କରୁଛନ୍ତି, ନରକ ସହିତ ଯୁଦ୍ଧ ବର୍ଣ୍ଣନା କରାଯିବ। ତେଣୁ ଏଇ ଶ୍ଳୋକର ଭାଷାରେ କୁହାଯାଇଛି ଯେ କେମିତି ଗରୁଡ଼ ସବୁ ହତ୍ୟା କରୁଥିଲେ। ହଁ, ଏଠି ଯେଉଁ ହରି ଶବ୍ଦ ବ୍ୟବହାର କରାଯାଇଛି, ହରି ଶବ୍ଦରେ ସର୍ବେଷାଂ ମନୋହରଣାତ୍, ହରି ଶବ୍ଦ ଯେଉଁ ବ୍ୟବହାର କରାଯାଇଛି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ସମସ୍ତଙ୍କର ମନକୁ ହରଣ କରୁଛନ୍ତି ସିଏ। ଆମେ ଏଇଟା କହିଥିଲୁ ହରି ଶବ୍ଦର ଅର୍ଥ ହେଉଛି ଏଇଟା, ସମସ୍ତଙ୍କ ମନ ହରଣ ହୋଇଯାଉଛି। ତେଣୁ ସେ ଯୁଦ୍ଧ କ୍ଷେତ୍ରରେ ଯେଉଁ ଯୋଦ୍ଧାମାନେ ମଧ୍ୟ ଭଗବାନଙ୍କୁ ଦର୍ଶନ କରୁଥିଲେ, ତାଙ୍କର ମଧ୍ୟ ଭଗବାନ ମନ ସବୁ ହରଣ କରୁଥିଲେ। ମହାଭାରତ ଯୁଦ୍ଧରେ ମଧ୍ୟ ଏକଥା କୁହାଯାଇଛି, ତୃତୀୟ ସ୍କନ୍ଧରେ ଏଇଟା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ମହାଭାରତ ଯୁଦ୍ଧରେ ଯେଉଁ ଯୁଦ୍ଧ ହେଉଥିଲା ମାନେ କ'ଣ ପାଣ୍ଡବ ପକ୍ଷରେ ଯେଉଁମାନେ ରହିଥିଲେ, ବିରୁଦ୍ଧରେ ଯେଉଁମାନେ ରହିଥିଲେ, କୌରବ ପକ୍ଷରେ ଯେଉଁମାନେ ରହିଥିଲେ, ସେମାନେ ଭାଗବତଙ୍କୁ ଗୋଟେ ଶ୍ଳୋକ ଅଛନ୍ତି ଉଦ୍ଧବ କହିଛନ୍ତି ଏଇଟା ଯେ ତଥୈବ ଚାନି ନରଲୋକ ବୀରା ଜହବେ କୃଷ୍ଣ ମୁଖାରବିନ୍ଦ ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ ପାର୍ଥାସ୍ତ୍ର ପୂତା ପଦମାପୁରସ୍ୟ। ତଥୈବ ଚାନି ନରଲୋକ ବୀରା, ମହାଭାରତ କଥା ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, କାରଣ ବିଦୁର ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଚାଲିଯାଇଥିଲେ, ଯେତେବେଳେ ଭଗବାନ ଯାଇଥିଲେ ଶାନ୍ତିଦୂତ ହିସାବରେ, ଶାନ୍ତିଦୂତ ହିସାବରେ ଭଗବାନ ଯାଇକରି ଶାନ୍ତିର ପ୍ରସ୍ତାବ ଦେଇଥିଲେ। ଶାନ୍ତିର ପ୍ରସ୍ତାବ କ'ଣ ନା, ସମଗ୍ର କୌରମାନେ କୌରମାନେ ପାଣ୍ଡବମାନଙ୍କ ବିରୁଦ୍ଧରେ ମୂଳରୁ ତାଙ୍କ ବିରୁଦ୍ଧରେ ଲାଗିଥିଲେ, ପାଣ୍ଡବମାନେ ତାଙ୍କର ପିତା ପାଣ୍ଡୁ ସମଗ୍ର ବିଶ୍ୱକୁ ଜୟ କରିଥିଲେ। ତାପରେ ପାଣ୍ଡୁକ ଚାଲିଯିବା ପରେ ପୁଣି ଯୁଧିଷ୍ଠିର ମହାରାଜ ମଧ୍ୟ ସେ ଯଜ୍ଞ ରାଜସ୍ୱ ଯଜ୍ଞ କରିକି ସମଗ୍ର ବିଶ୍ୱବାସୀ ବିଶ୍ୱର ରାଜାମାନଙ୍କୁ ନିଜ ଅଧୀନରେ କରିଥିଲେ, ବିଶ୍ୱର ରାଜାମାନେ ନିଜ ଅଧୀନରେ କରିଥିଲେ, ସମଗ୍ର ବିଶ୍ୱର ସେ ରାଜା ଥିଲେ, ସମ୍ରାଟ ଥିଲେ ଯୁଧିଷ୍ଠିର ମହାରାଜ। କିନ୍ତୁ ପାଣ୍ଡବମାନେ ବହୁତ ପ୍ରକାର ଖଳ ବ୍ୟବହାର କରିକିରି, ଛଳନା କରିକିରି, କପଟ ପଶା କରିକିରି ତାଙ୍କଠୁ ନେଇଯାଇଥିଲେ ରାଜ୍ୟ, କିନ୍ତୁ ସବୁ ରାଜ୍ୟ ତାଙ୍କର। ତେଣୁ ଭଗବାନ ଯେତେବେଳେ ଶାନ୍ତି ପ୍ରସ୍ତାବ ଦେଲେ, କହିଲେ ଶାନ୍ତି ହେଉଛି କିଭଳି ଭାବରେ ନା, ତୁମେ ଯଦି ସବୁ ରାଜ୍ୟ ପ୍ରଦାନ କର, ସବୁଙ୍କ ପୃଥିବୀ ହେଉଛି ତାଙ୍କର, ସବୁ ପ୍ରଦାନ କର, ଏଥିରେ ଦୁର୍ଯ୍ୟୋଧନ ରାଜି ହେଲେ ନାହିଁ। ତେଣୁ ଯୁଧିଷ୍ଠିର ମହାରାଜ ତାଙ୍କୁ ଫୁଲ୍ ପାୱାର ଦେଇଦେଇଥିଲେ, ପାୱାର ପାଟର୍ନ ଦେଇଦେଇଥିଲେ ଭଗବାନଙ୍କୁ, ଯାହା ଚାହିଁ କରିବେ ଆମେ ସେଥିରେ ରାଜି, ଶାନ୍ତି ଆମେ ଚାହୁଁ ଶାନ୍ତି। ଏସବୁ ମହାଭାରତ କ'ଣ ମହାଭାରତରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, ଏ ବିରାଟ ପର୍ବରେ ଏଇଟା ସବୁ ବର୍ଣ୍ଣନା କରାଯାଇଛି। ବିରାଟରେ ଥିଲାବେଳେ ଏଇସବୁ ଘଟଣା ସବୁ ହେଇଥିଲା, ଯୁଦ୍ଧ ହେଇସାରିଲା ପରେ, ଯୁଦ୍ଧ ହେବା ପୂର୍ବରୁ ଗୋଟିଏ ବର୍ଷ ଅଜ୍ଞାତବାସ ରହିଥିଲେ ପାଣ୍ଡବମାନେ, ତାପରେ ଏଇ ଘଟଣା ସବୁ ହେଉଛି। ତେଣୁ ଭଗବାନ ଯାଇ କହିଲେ ସମଗ୍ର ବିଶ୍ୱ ତାଙ୍କର, ତାଙ୍କୁ ପ୍ରଦାନ କର, ସେ କହିଲେ ନା ଏଇଟା ହେବ ନାହିଁ। ତେଣୁ ତାପରେ କହିଲେ ଠିକ୍ ଅଛି ନହେଲେ ଅଧା ଦିଅ, ନା ସେଇଟା ବି ହେବ ନାହିଁ। ଅଧା ଯେତେବେଳେ ରାଜ୍ୟ ହେଲାଣି ସେତେବେଳେ କହିଲେ ପାଞ୍ଚଟି ରାଜ୍ୟ ଦିଅ, ପାଞ୍ଚଟି ଗ୍ରାମ ଦିଅ, ରାଜ୍ୟ ନୁହଁ ଗ୍ରାମ, ସାରା ପୃଥିବୀର ଯିଏ ମାଲିକ ତାଙ୍କ ପାଞ୍ଚଟି ଗ୍ରାମରେ ମଧ୍ୟ ସେ ସନ୍ତୁଷ୍ଟ ହେବେ ବୋଲି ଭଗବାନ କହିଲେ। କିନ୍ତୁ ସେ ପାଞ୍ଚଟି ଗ୍ରାମ ଭିତରେ ଗୋଟିଏ ଗ୍ରାମ ଥିଲା ଏଇ ବାରଣାବର୍ତ୍ତ, ଯେଉଁଟା ବର୍ତ୍ତମାନ ବାରଣାସୀ, ଯେଉଁଠି ତାଙ୍କୁ ହତ୍ୟା କରିବା ପାଇଁ ଜାଳି ଦେବା ପାଇଁ ଚେଷ୍ଟା କରାଯାଇଥିଲା, ସେ ଗ୍ରାମଟି ଥିଲା। ଆଉ ଚାରୋଟି ଗ୍ରାମ ରହିଛି। ଏଇଭଳି ଭାବରେ ଯେତେବେଳେ କହିଲେ ଦୁର୍ଯ୍ୟୋଧନ କହିଲେ ବିନା ଯୁଦ୍ଧରେ ସୂଚାଗ୍ରୀ ମେଦିନୀ ମୁଁ ଦେବି ନାହିଁ, ଆଉ ପାଞ୍ଚଟି ଗ୍ରାମ କଥା କ'ଣ କହିବି। ତେଣୁ ଭଗବାନ ଯୁଦ୍ଧ ଘୋଷଣା କରିକି ଆସିଗଲେ, ଯୁଦ୍ଧ ଘୋଷଣା କରିକି ଆସିଗଲେ। ତାପରେ ଧୃତରାଷ୍ଟ୍ର ମହାରାଜ ବିଦୁରଙ୍କୁ ଡାକିଲେ ଯେ ଏଇଭଳି ଭାବରେ ହେଇଛି, ବର୍ତ୍ତମାନ କ'ଣ କରାଯିବ, ଘଟଣା ଏହା ହେଇଯାଇଛି। ବିଦୁର କହିଲେ ତୁମର ଏଇ ଯେଉଁ ପୁତ୍ର, ଇଏ ହେଉଛି ଅଧର୍ମର ମୂର୍ତ୍ତିମନ୍ତ ଅବତାର, ପାପର ମୂର୍ତ୍ତିମନ୍ତ ଅବତାର, ଆକୁ ଶୀଘ୍ର ଯଦି ନ ତ୍ୟାଗ କରିବ ତୁମଙ୍କର ସମଗ୍ର ବଂଶକୁ ସେ ଧ୍ୱଂସ କରିଦେବ। ଏଇଭଳି ଭାବରେ ସିଧାସଳଖ କହିଲେ ତାଙ୍କ ସାମ୍ନାରେ, ଏ ଦୁର୍ଯ୍ୟୋଧନ ସାମ୍ନାରେ। ତେଣୁ ଦୁର୍ଯ୍ୟୋଧନ ବହୁତ କ୍ରୋଧ ପ୍ରକାଶ କରିକିରି କହିଲା, ଏ ଦାସୀ ପୁତ୍ରକୁ କିଏ ଠିକ ଡକେଇଲା, ଏଇଭଳି ଭାବରେ କହିକିରି କହିଲା, ଆଙ୍କୁ ଏଭଳି ଭାବରେ ଦଣ୍ଡ ପ୍ରଦାନ କର, ଆଙ୍କୁ ପ୍ରାଣ ରକ୍ଷା କରିକି ତାଙ୍କୁ ଦଣ୍ଡ ପ୍ରଦାନ କରି ତାଙ୍କୁ ବିଦାୟ କରିଦିଅ, ଆମର ରାଜ୍ୟରୁ ବିଦାୟ କରିଦିଅ। ଏଇଭଳି ଭାବରେ ଘୋଷଣା କଲେ ଦୁର୍ଯ୍ୟୋଧନ, ତେଣୁ ଏଇଭଳି ଭାବରେ କହିଲେ। ମହାଭାରତରେ ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ବିଦୁର ତାଙ୍କର ଯେଉଁ ରହିଛି ପ୍ରଧାନମନ୍ତ୍ରୀ ପଦକୁ ତ୍ୟାଗ କରିକି ପଳାଇ ଆସିଲେ, ତାଙ୍କର ଅସ୍ତ୍ରକୁ ସେଇଠି ରଖିଦେଇ ପଳାଇ ଆସିଲେ। 35 ବର୍ଷ କାଳ ଗଲେ, ତୀର୍ଥ ଭ୍ରମଣ କରିଛନ୍ତି 35 ବର୍ଷ କାଳ, ଆ ଭିତରେ ମହାଭାରତ ଯୁଦ୍ଧ ଶେଷ ହୋଇଯାଇଛି। ମହାଭାରତ ଯୁଦ୍ଧ ଶେଷ ହୋଇକି ପାଣ୍ଡବମାନେ ରାଜତ୍ୱ କରିଛନ୍ତି। ଏସବୁ ଘଟଣା ଉଦ୍ଧବ ବିଦୁରଙ୍କୁ କହିଛନ୍ତି। ଏସବୁ କଥା ତୃତୀୟ ସ୍କନ୍ଧ ପ୍ରଥମରୁ ଚତୁର୍ଥ ଅଧ୍ୟାୟ, 4ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ପ୍ରସଙ୍ଗରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଯେତେବେଳେ କହୁଛନ୍ତି ଉଦ୍ଧବ ବିଦୁର ପଚାରିଲେ କ'ଣ ହେଲା ଘଟଣା ସବୁ, ପାଣ୍ଡବମାନଙ୍କ କଥା, କୌରବମାନଙ୍କ କଥା, ଭଗବାନ କଥା, ଯାଦବମାନଙ୍କ କଥା, ଏସବୁ ପଚାରୁଛନ୍ତି ଉଦ୍ଧବଙ୍କୁ ଦେଖିକିରି। ଏସବୁ ପ୍ରଶ୍ନ ପଚାରି ଉଦ୍ଧବ ଏଇଭଳି 4ଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, ଏଇ ଲୀଳାକୁ ବର୍ଣ୍ଣନା କରିଛନ୍ତି, ଏହା ଭିତରେ ସବୁ ହୋଇଯାଇଛି, 35 ବର୍ଷ ଭିତରେ ସବୁ ଘଟଣା ହୋଇସାରିଛି, ବିଦୁର ଜାଣିନାହାନ୍ତି। ତେଣୁ ବିଦୁରଙ୍କୁ ସେହି ପ୍ରସଙ୍ଗରେ ଏହି ଶ୍ଳୋକଟି ରହିଛନ୍ତି। ସେ କହୁଛନ୍ତି, ତଥୈବ ଚାନି ନର ଲୋକ ବୀରା ଜହ ହବେ କୃଷ୍ଣ ମୁଖାରବିନ୍ଦ। ସେ ଯେଉଁ ମହାଭାରତ ଯୁଦ୍ଧରେ ଯେଉଁ ବୀରମାନେ ନରଲୋକ ବୀରା ଯେଉଁମାନେ ସବୁ ଯୁଦ୍ଧ କରୁଥିଲେ ଭଗବାନ ବିରୁଦ୍ଧରେ ବା ପାଣ୍ଡବମାନଙ୍କ ବିରୁଦ୍ଧରେ, ସେମାନେ ଜହ ହବେ କୃଷ୍ଣ ମୁଖାରବିନ୍ଦେ, ଭଗବାନଙ୍କ ମୁଖପଦ୍ମକୁ ଯଦି ଦେଖୁଥିଲେ, ନେତ୍ରୈ ପିବନ୍ତ୍ୟୋ ନୟନାଭିରାମ, ତାଙ୍କ ନେତ୍ରରେ ଭଗବାନଙ୍କର ସୌନ୍ଦର୍ଯ୍ୟକୁ ସେମାନେ ପାନ କରୁଥିଲେ, ନେତ୍ରେ ପିବନ୍ତ୍ୟୋ ନୟନାଭିରାମ, ଆଉ ସେମାନେ କ'ଣ ଯୁଦ୍ଧ କରିବେ, ପାର୍ଥାସ୍ତ୍ର ପୂତା ପଦ୍ମାପୁରସ୍ୟ। ତେଣୁ ସେହି ସମୟରେ ପାର୍ଥ ଯେଉଁ ଶରତ ଛାଡ଼ୁଥିଲେ ସେମାନେ ସବୁ ମୃତ୍ୟୁବରଣ କରୁ, ପଦ୍ମାପୁରସ୍ୟ, ସେମାନେ ଭଗବତ ଧାମକୁ ଯାଉଥିଲେ, ପଦ୍ମାପୁରସ୍ୟ ବୋଲି କୁହାଯାଇଛି। ପଦ୍ମ କହିଲେ ଭଗବତ ପାଦ, ଭଗବାନ ଧାମ ବୈକୁଣ୍ଠକୁ ସେମାନେ ଯାଉଥିଲେ, ପଦ୍ମାପୁରସ୍ୟ। ତେଣୁ ଏ ଭଗବାନ ରୂପ ଏଭଳି ରହିଛି, ଏଭଳି ମନ ରହିଛି। ହରିଶବ୍ଦ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ହରିଶବ୍ଦର ଅର୍ଥ ହେଉଛି ସର୍ବେଷାଂ ମନୋହରଣାତ୍, ସମସ୍ତଙ୍କୁ ମନୋହରଣ ହୋଇଯାଉଥିଲା ଭଗବାନ ରୂପ ଦେଖିକିରି। ଯଦିଓ ତାଙ୍କର ବିରୁଦ୍ଧରେ ସେମାନେ ରହି ଶତ୍ରୁ ହିସାବରେ ରହିଛନ୍ତି, କିନ୍ତୁ ତାଙ୍କ ରୂପ ଦେଖିକିରି ତାଙ୍କ ସବୁ ମନୋହରଣ ହୋଇଯାଇଛି। ସେଥିପାଇଁ ହରିଶବ୍ଦ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି, ସନାତନ ଗୋସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି। ତେଣୁ ତା'ପର 2ଟି ଶ୍ଳୋକର ଟୀକାରେ ସନାତନ ଗୋସ୍ୱାମୀ କହୁଛନ୍ତି, ଅଗ୍ରେ ସ୍ଥିତା କେଚିତ୍ ତୁଣ୍ଡେନ ଚଞ୍ଚୁଆ ପାର୍ଶ୍ୱଦ୍ୱୟସ୍ଥାଶ୍ଚ ପକ୍ଷାଭ୍ୟାଂ ପଶ୍ଚାତ୍ ସ୍ଥିତାଶ୍ଚ ରଣନଖୀ ଇତି ଜ୍ଞେୟମ୍। ଏ ଯେଉଁ ଗରୁଡ଼ ମଧ୍ୟ ଭଗବାନଙ୍କୁ ସାହାଯ୍ୟ କରୁଛନ୍ତି କିଭଳି ଭାବରେ, ନା ଅଗ୍ରେ ସ୍ଥିତା କେଚିତ୍ ତୁଣ୍ଡେନ ଚଞ୍ଚୁଆ, ତାଙ୍କର ଆଗରେ ଯେଉଁ ହାତୀମାନେ ସବୁ ରହିଥିଲେ ତାଙ୍କୁ ତୁଣ୍ଡ ବା ତାଙ୍କ ଚଞ୍ଚୁରେ ତାଙ୍କୁ ଆକ୍ରମଣ କରିକି ତାଙ୍କୁ ହତ୍ୟା କରୁଥିଲେ। ଏବଂ ପାର୍ଶ୍ୱଦ୍ୱୟାସ୍ଥା ଯେଉଁ ଦୁଇ ପଟେ ଯେଉଁ ରହିଛନ୍ତି ପାର୍ଶ୍ୱଦ୍ୱୟାସ୍ଥା ସ ପକ୍ଷାଭ୍ୟାଙ୍ଗ, ତାଙ୍କ ପକ୍ଷ ଦ୍ୱାରା ଆଘାତ କରିକିରି ସେମାନେ ସବୁ ମୃତ୍ୟୁବରଣ କରୁଥିଲେ ଗଜମାନେ। ଏବଂ ପଶ୍ଚାତ୍ ପଛରେ ଯେଉଁ ରହିଥିଲେ ଗଜମାନେ ପଶ୍ଚାତ୍ ସ୍ଥିତାସ ରଣନଖୀ, ତାଙ୍କର ନଖ ଯେଉଁ ରହିଛି ଯେଉଁ ଯେଉଁଠି ଦୁଇଟି ତାଙ୍କର ରହିଛି ଗୋଡ଼ ରହିଛି, ଗୋଡ଼ ଯେଉଁ ନଖ ରହିଛି ସେ ନଖରେ ମଧ୍ୟ ଆଘାତ କରିକିରି ସବୁ ଯୋଦ୍ଧାମାନଙ୍କୁ ଇଏ କରୁଥିଲେ, ହତ୍ୟା କରୁଥିଲେ। ତେଣୁ ଏଇଭଳି ଭାବରେ ଏ ତିନୋଟି ଶ୍ଳୋକର ଏକ ସମୟରେ ଅନ୍ୱୟ କରାଯାଇଛି। ଏଠି ଶୁଭଦିନୀ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କୃଷ୍ଣ ସଟ୍ ସୋ ରାପିଡ୍ଲି ଦ୍ୟାଟ୍ ସୁଖଦେବ ଗୋସ୍ୱାମୀ କ୍ରାଏଡ୍ ଆଉଟ୍ ଇନ୍ ଏକ୍ସଟ୍ରିମ୍ ଆମେଜମେଣ୍ଟ। ଓ କୁରୁଦ୍ଭ, ଭଗବାନ ଏଭଳି ଭାବରେ ସବୁ ଛାଡ଼ୁଥିଲେ ତୀରକୁ, ଏତେ ବେଗରେ ଛାଡ଼ୁଥିଲେ, ସେଥିପାଇଁ ସୁଖଦେବ ଗୋସ୍ୱାମୀ ଦେଖିକରି ବହୁତ ଆନନ୍ଦିତ ହୋଇଯାଇଛନ୍ତି, ବହୁତ ଆଶ୍ଚର୍ଯ୍ୟ ଆମେଜମେଣ୍ଟ, ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେଣୁ ସିଏ କହିଦେଲେ, ଓ କୁରୁଦ୍ଭ, ହେ କୁରୁକୂଳର ଗୌରବ, କୁରୁକୂଳରେ ଯେଉଁ ରହିଛନ୍ତି ବହୁତ ବୀରମାନେ ସବୁ ରହିଛନ୍ତି, ଯେମିତି ଆମେ କହିଲେ ଭୀଷ୍ମଦେବ ଏବଂ ଅର୍ଜୁନ ମଧ୍ୟ, ଏମାନେ ସବୁ ବହୁତ ଥିବେ ବୀର ଥିଲେ, ବହୁତ ଯୁଦ୍ଧ କରିଛନ୍ତି, ଯୁଦ୍ଧରେ ସବୁ ବହୁତ ଶ୍ରେଷ୍ଠ ଥିଲେ। ଏମାନେ ସବୁ ରହିଛି ରଥୀ, ମହାରଥୀ, ଅତିରଥୀ, ଏଇଭଳି ଭାବେ ବିଭିନ୍ନ ପ୍ରକାର ତାଙ୍କର ରହିଛି, ତାଙ୍କ କ୍ଲାସିଫିକେସନ୍ ରହିଛି, ତେଣୁ ଏସବୁ ରହିଛି। ତେଣୁ ଏମାନେ ସବୁ ମହାରଥୀ ଅତିରଥୀ ସବୁ ରହିଛନ୍ତି, ଭୀଷ୍ମଦେବ ବା ଅର୍ଜୁନ, କିନ୍ତୁ ଭଗବାନ ଏଭଳି ଯେଉଁ ଯୁଦ୍ଧ କରିଛନ୍ତି, ଏଭଳି ଯୁଦ୍ଧ କେହି କରିପାରିବେ ନାହିଁ। ତେଣୁ ସେ ବହୁତ ଆଶ୍ଚର୍ଯ୍ୟରେ ଏଇ କଥାଟି କହିଲେ କୁରୁଦ୍ଭ। ତେଣୁ ଏଠି କହିଲେ, ବାଇ ଦିସ୍ ଏକ୍ସପ୍ରେସନ୍ ସୁଖଦେବ ଗୋସ୍ୱାମୀ ଇମ୍ପ୍ଲାଇଜ୍ ଦଟ୍ ଇଭିନ୍ ଆମଙ୍ଗ ଦ କୁରୁଜ୍ ସଚ୍ ପର୍ସନାଲିଟିଜ୍ ଆଜ୍ ଭୀଷ୍ମ ଆଣ୍ଡ ଅର୍ଜୁନ ୱାର୍ ନଟ୍ କେପେବଲ୍ ଅଫ୍ ନୋଇଙ୍ଗ ସଚ୍ ସ୍ୱିଫ୍ଟନେସ୍ ଇନ୍ ୟୁଜିଂ ୱିପନ୍ସ ଇନ୍ ସ୍ପାଇଟ୍ ଅଫ୍ ଦ ଫ୍ୟାକ୍ଟ ଦଟ୍ ଶ୍ରୀ କୃଷ୍ଣ ହିମସେଲ୍ଫ ହାଡ୍ ଟଟ୍ ଦେମ୍। ଯେଉଁ ରହିଛନ୍ତି ଏଭଳି ଭାବରେ ଯେଉଁ ଯୁଦ୍ଧ କରିଥିଲେ, ଭୀଷ୍ମ ଏବଂ ଅର୍ଜୁନ ମଧ୍ୟ ସେଭଳି ଯୁଦ୍ଧ କରିପାରିବେ ନାହିଁ, ଏତେ ସବୁ ମାନେ ବେଗରେ ସବୁ ଯୁଦ୍ଧ କରି ସର ଚାଡ଼ିଛନ୍ତି, ଗୋଟି ଗୋଟି ସରକୁ ତିନି ତିନି ସରଟି ମାରିଛନ୍ତି, ଏବଂ କେତେ ହଜାର ହଜାର ସୈନ୍ୟ ସବୁ ଥିଲେ, ଭଗବାନ ସେ ସବୁ କଲେ, ଅଦ୍ଭୁତ କର୍ମ ସେ ଭଗବାନ। ଆମର ଶ୍ରୀଧର ସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି, ଅତି ଆଶ୍ଚର୍ଯ୍ୟ କୁରୁଦ୍ଭୟତି ସମ୍ବୋଧନମ୍, ବହୁତ ଆଶ୍ଚର୍ଯ୍ୟରେ କୁରୁଦ୍ଭୟ ଶବ୍ଦ ବ୍ୟବହାର କରିଛନ୍ତି ସେ। ତୈ ଯାହାନି ପ୍ରଯୁକ୍ତାହାନି ଯାହା ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ ଶସ୍ତ୍ରାସ୍ତ୍ରାଣି ତତ୍ ପ୍ରାପ୍ତେ ପୂର୍ବମେବ ତତ୍ ସର୍ବଂ ସୈନ୍ୟମ ହତ୍ୱା। ଏଇ ଯେଉଁ ସେମାନେ ଆମେ ଏଇଟା ଚିନ୍ତା କରିପାରିବା ନାହିଁ, ଏଭଳି ଭାବରେ ଭଗବାନ ଯୁଦ୍ଧ କରିଛନ୍ତି, କାରଣ ସେମାନେ ସର ଛାଡ଼ିଛନ୍ତି, ଭଗବାନ ବିଧ କରିଦେବ, କିନ୍ତୁ ତା ଭିତରେ ସେତିକି ସମୟ କାହିଁ ନାହିଁ କହିଲେ ଚଳେ, କିନ୍ତୁ ତା ଭିତରେ ଭଗବାନ ଆଗ ସମସ୍ତେ ତାଙ୍କୁ ହତ୍ୟା କଲେ, ତାପରେ ସରମାନଙ୍କୁ ସବୁ ସରସମାନଙ୍କୁ କାଟିଲେ, ଗୋଟି ଗୋଟି ସରକୁ ତିନି ତିନିଟି ସରରେ କାଟିଲେ, ଏସବୁ ଆମେ ଚିନ୍ତା କରିପାରିବା ନାହିଁ, ଏଭଳି ଭାବରେ ଭଗବାନଙ୍କର ଆଶ୍ଚର୍ଯ୍ୟ ଭାବରେ ଯୁଦ୍ଧ କରୁଛନ୍ତି। ତଥାପି ଏକୈକମ୍ ଶସ୍ତ୍ରମ୍ ଅସ୍ତ୍ରମ୍ ଚ ତ୍ରିଭି ସରେଇ ଇତି ଆଶ୍ଚର୍ଯ୍ୟମ୍। ପ୍ରଥମେ ତାଙ୍କୁ ମାରିଲେ, ସେ ଯେଉଁ ଯୋଦ୍ଧାମାନଙ୍କୁ ମାରିଲେ, ତାପରେ ଅସ୍ତ୍ରଶସ୍ତ୍ରମାନଙ୍କୁ ମଧ୍ୟ ଗୋଟିଏ ଗୋଟିଏ ଅସ୍ତ୍ରକୁ ବା ଗୋଟିଏ ଗୋଟିଏ ଶସ୍ତ୍ରକୁ ତିନି ତିନୋଟି ସ୍ତରରେ ମାରିଲେ, ଏସବୁ ଏଇଟା ଆଶ୍ଚର୍ଯ୍ୟ, ଏଇଟା ଆମେ ଚିନ୍ତା କରିପାରିବା ନାହିଁ। କିଞ୍ଚ ଗରୁତ୍ମତେଇତି, ଏବଂ ଗରୁଡ଼ଙ୍କର ମଧ୍ୟ ସବୁ ଆଶ୍ଚର୍ଯ୍ୟ ଭାବରେ ଯୁଦ୍ଧ କରୁଥିଲେ ଗରୁଡ଼ମାନେ। ତେଣୁ ଏଠି ଆମର ଜଣେ ବଲ୍ଲଭାଚାର୍ଯ୍ୟ ଜଣେ ରହିଛନ୍ତି, ସେ କହୁଛନ୍ତି ଯେ ସେ କହି ଏଇଟା କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ଯଦି ତାଙ୍କୁ ସେ ଅସ୍ତ୍ରକୁ ନ କାଟିଥାନ୍ତେ ମୋତେ କିଛି ଅସୁବିଧା ହୋଇନଥାନ୍ତା, ମାନେ ଭଗବାନଙ୍କୁ ବିଦ୍ଧ କରିନଥାନ୍ତା ସିଏ, କିନ୍ତୁ କାଟିବାର ଉଦ୍ଦେଶ୍ୟ ହେଉଛି ନା ଇଏ ସବୁ ବିଭିନ୍ନ ପ୍ରକାର ଅମଙ୍ଗଳ ସୃଷ୍ଟି କରିବ, ଏ ଯେଉଁ ଅସ୍ତ୍ର ସବୁ ଛାଡ଼ିଥିଲେ ଅମଙ୍ଗଳ ସବୁ ସୃଷ୍ଟି କରିବ, ତେଣୁ ସେଥିପାଇଁ ଭଗବାନ ସେସବୁ ଅସ୍ତ୍ରକୁ ସବୁ କାଟିଛନ୍ତି। ଭଗବାନ ଚାହିଁଥିଲେ କ'ଣ ତାଙ୍କ ଇଚ୍ଛା ଅନୁସାରେ ସବୁ କରି ଅଲୌକିକ ଭାବରେ କରିପାରିଥାନ୍ତେ ସବୁ, କିନ୍ତୁ ଭଗବାନ ଲୌକିକ ରୀତିରେ ଯେମିତି ଯୁଦ୍ଧ ହେଉଛି ସେଇଭଳି ଭାବରେ ଯୁଦ୍ଧ କଲେ, ତା ଦେହରେ ମଧ୍ୟ ବହୁତ ପ୍ରକାର ଅଦ୍ଭୁତ ଯୁଦ୍ଧ କୌଶଳ ସେ ପ୍ରଦର୍ଶନ କରିଛନ୍ତି, ତେଣୁ କୁରୁଦ୍ଭ ବୋଲି କୁହାଯାଇଛି। ତେଣୁ ତା ପରଶ୍ଳୋକ ଆମେ ଆସନ୍ତାକାଲି ଆଲୋଚନା କରିବା। ତେଣୁ ଇଏ ଭୌମାସୁର ଏଇଠି ସେ ତ କୌଣସି ବିଚଳିତ ହେଇଯାଇ ନାହିଁ, ସେ ଭଗବାନ ସହ ଯୁଦ୍ଧ କରୁଛି। ଭଗବାନ ସହିତ ଆମେ କହିଲେଣି କେତେଥର, ଭଗବାନ ସହ ଯୁଦ୍ଧ କରିବେ ଯେତେବେଳେ ଅସ୍ତ୍ର ଛାଡ଼ିବେ, ସତ୍ୟଭାମା କହିବେ ତାଙ୍କୁ ହତ୍ୟା କରିବା ପାଇଁ, ସତ୍ୟଭାମାଙ୍କ ଅନୁମତି ନେଇକରି ଭଗବାନ ହତ୍ୟା କରିବେ ତାଙ୍କୁ। ତେଣୁ ଆଉ ଦୁଇଟି ଶ୍ଳୋକରେ ଏଇସବୁ ବର୍ଣ୍ଣନା କରାଯିବ, 20 ଏବଂ 21, ଏଇଟାକୁ ଆମେ ଆସନ୍ତାକାଲି ବର୍ଣ୍ଣନା କରିବା। ତେଣୁ ବର୍ତ୍ତମାନ ଆମେ କଥାକୁ ବିଶ୍ରାମ ଦେବା ପୂର୍ବରୁ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା। ଆମେ ଶ୍ରୀପାଦ ସଞ୍ଜୟ ପ୍ରଭୁଙ୍କୁ ଅନୁରୋଧ କରିବୁ, ସେ 2 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବେ। Krishna Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare 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 Rama Hare Rama 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 Hare 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 Rama Hare Rama 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 Hare 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 Krishna 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 Hare 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 Rama Hare Rama 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 Hare 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 Krishna Hare Krishna 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 Hare 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 Rama Hare Rama 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 Hare Hare
Hare Krishna Hare Krishna 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 Hare 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 Rama 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 Hare Hare
Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Hare Krishna, Hare Krishna, Krishna Krishna, Hare Hare, Hare Ram, Hare Ram, Ram Ram, Hare Hare. Nidai Goranga, Nidai Goranga, Nidai Goranga, Gaura Hari. Jai Satyana, Jai Satyananda, Gaura Hari. Patita Pavana Gaura Hari. Gaura Gaura Hari. Gaura 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 Hari. Nityananda Pranadhana Gaura Hari. Vishnu Priya Pranadhana Gaura Hari. Gaura 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 Hari. Govinda Jai Jai Gopal Jai Jai Govinda Jai Jai Gopal Jai Jai Govinda Jai Jai गोपाल जय जय राधा रमण हरि गोविंद जय जय राधा रमण हरि गोविंद जय जय गोविंद जय हे गोविंद जय जय गोपाल जय जय राधा रमण हरि गोविंद जय जय राधे 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 कृष्ण चंद्र राधे 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 जय श्री राधे कृष्ण बलराम जय कृष्ण बलराम कृष्ण बलराम जय वृंदावन कृष्ण बलराम जय गिरि गोवर्धन
कृष्ण
बलराम जय समुना बोले जय राम जय राम जय जय राम राजा
रघुपति
राधे राघव राजा राम पति तपावन
सीतारा
श्री राम जय राम जय जय राम जय जगन्नाथ जय सुभद्रा
नयन
पतवामि रामि भवतु मे जय जय जगन्नाथ जन मोहन प्रभु जगन्नाथ जय जगन्नाथ जय
जगन्नाथ
जय बलदेव जय मसुभद्रा जय ओ हरि वो हरि
Thank you.
ଜୟ ଗୁରୁ ଦେବ जय श्री गोविंददास श्री कृष्ण बलराम श्री जगन्नाथ बलदेव सुभद्रा महारानी की जय। श्री राधा कृष्ण श्री लक्ष्मी कृष्णदेव की जय। श्री अच्युतराम स्वामी जी की जय। श्री गोपाल जी की जय। रामचरण सिंह भागवतम की जय। श्री गोपाल महाराज की जय। श्री गुरुदेव की जय। स्वामी गौर भक्तवृंद की जय। सदाई गौर प्रेमानंदे ஆல் க்ளோரி சசமுட்டி போட்டி ஆல் க்ளோரி சசமுட்டி போட்டி ஆல் க்ளோரி சிவரு சிவராமேஸ்வரன் ஜாய் ஸ்ரீ பகவான் மகாராஜ்கி.